ଆମେ ଭଗବାନଙ୍କର ଗୋବର୍ଦ୍ଧନ ଧାରଣ ଲୀଳା ସୁନ୍ଦରତମ କଥା କହିବା। ଗତକାଲି ଯେଉଁଠି କଥାକୁ ବିଶ୍ରାମ ଦେଇଥିଲେ, ଇନ୍ଦ୍ରଙ୍କର କ୍ଷମା ପ୍ରାର୍ଥନା କରୁଛନ୍ତି। ଗୋଟିଏ ଶ୍ଳୋକ ଗୋଟିଏ ସ୍ତୁତି କହିଥିଲେ, ଶ୍ଳୋକ ନମ୍ବର 4। ତେଣୁ ଆଜି ଆମେ 5 ନମ୍ବର 10 ସ୍ତୁତି କରିଛନ୍ତି, 4-13। ତେଣୁ ଗୋଟିଏ ଶ୍ଳୋକ ଗୋଟିଏ ସ୍ତୁତି କାଲି କହିଥିଲେ, ଆଜି କେତୋଟି ହୋଇପାରିବ ଦେଖିବା। ଏହି ସ୍ତୁତି ମାଧ୍ୟମରେ ଭଗବାନଙ୍କ ତତ୍ତ୍ୱ ନିହିତ ରହିଛି। ତେଣୁ ସ୍ତୁତି ଶୁଣିଲେ ବା ପାଠ କଲେ ଭଗବାନ ତତ୍ତ୍ୱକୁ ଆମେ ଜାଣିବା। ତେଣୁ ପଞ୍ଚମ ଶ୍ଳୋକରେ କହୁଛନ୍ତି, କୁତୋ ନୁତା, ଆପଣ ଚାହିଁବେ ବହି ଅଛି, ଆପଣ ଯଦି ଚାହିଁ ପଢ଼ିପାରିବେ। କୁତୋ ନୁତାଧ୍ୟେ ତବ ଇଷ ତତ୍କୃତା ଲୋଭାଦୟୋ ଯେ ବୁଧଲିଙ୍ଗ ଭାବା ତଥାପି ଦଣ୍ଡଂ ଭଗବାନ ବିଭର୍ତ୍ତି ଧର୍ମାଶ୍ର ଗୁପ୍ତୈ ଖଳ ନିଗ୍ରହାୟ। ଏ ଶ୍ଳୋକରେ ଏତେ ଶକ୍ତି ରହିଛି, ଖାଲି ପାଠ କରିଦେଲେ ଭାଗବତମର ଅନ୍ତିମରେ ରହିଛି ସେ କଥା। ଯେଉଁମାନେ ପଢ଼ାନ୍ତି ବା ଯେଉଁମାନେ ପାଠ କରନ୍ତି ସେମାନେ ପବିତ୍ର ହୋଇଯାଆନ୍ତି। ଗୋଟିଏ ଶ୍ଳୋକ ତ ପାଠ କରିଦେଲେ ବହୁତ ହୋଇଗଲା, ଗୋଟିଏ ଶ୍ଳୋକର ଅଧା ନହେଲେ ଅଧାର ଅଧା ନହେଲେ ଅଧାର ଅଧାର ଅଧା ଯଦି ଜଣେ ଯଦି ଜଣେ ପାଠ କରିବେ ବା ପଢ଼େଇବେ ତାହେଲେ ସେ ପବିତ୍ର ହୋଇଯିବେ। ତେଣୁ ଏ ଭଗବାନଙ୍କ ଶକ୍ତି ଏତେ ରହିଛନ୍ତି। ଏଠି ଆମର ବିଶ୍ୱନାଥ ଚତୁର୍ଥୀ ଠାକୁର କହୁଛନ୍ତି, ଅତ କୈମୁତିକ ନାୟନ ଆହ, ଏମାନଙ୍କ ମାନେ କି ମୂତ ଆଉ କ'ଣ କହିବା, କି ମୂତ ଶବ୍ଦର ଉଦାହରଣ କ'ଣ ଦିଆହେବ ନା, ଆମର ଗୌରମୋହନ ପ୍ରଭୁ ଶୁଣୁଛନ୍ତି, ଆମ କଥା ଶୁଣୁଛନ୍ତି, 86 ହେଲେ ମଧ୍ୟ ସେ ଶୁଣୁଛନ୍ତି, ଆଉ ଯେଉଁମାନେ ଯୁବକ ଅଛନ୍ତି ତାଙ୍କ କଥା କ'ଣ କହିବା, କି ମୂତ, କିନ୍ତୁ ପ୍ରକୃତ ଯୁବକମାନେ କି ଆସୁନାହାନ୍ତି। ସେ କଥା କହ, କୁତୋ ନୁ ତତ୍ ହେତବ ଇଷ ତତ୍କୃତା, ପ୍ରଭୁ ଆପଣଙ୍କର ଯେଉଁ ଇଷ ରହିଛି, ଆପଣଙ୍କ ଯେଉଁ ନିୟମ ନିୟନ୍ତ୍ରଣକାରୀ, ଗତ ଶ୍ଳୋକରେ ଆମେ କହିଥିଲେ ନା ଭଗବାନ ସବୁକିଛି ନିୟନ୍ତ୍ରଣ କରୁଛନ୍ତି, ସେ ବିଷୟରେ କ'ଣ କହିବୁ ପ୍ରଭୁ, ଆପଣଙ୍କର ଯେଉଁ ନିୟନ୍ତ୍ରଣକାରୀ ଯେଉଁ କ୍ଷମତା ରହିଛି, ଲୋଭାଦୟ ଯେ ଅବୁଧଲିଙ୍ଗ ଭାବା, ଲୋଭ ଆଦି କହିଲେ କାମ କ୍ରୋଧ ଲୋଭ ମୋହ ମଦ ମାସ୍ୟ ଇତ୍ୟାଦି ଯେଉଁ ଷଡ଼ ରିପୁ ଆମର ରହିଛି, ଏସବୁ ଭଗବାନ ପାଖରେ କେଉଁଠି ଆସିବ। ଅବୁଧଲିଙ୍ଗ ଭାବା, ଯେଉଁମାନେ ମୂର୍ଖ ଆଉ ଯେଉଁମାନେ ଗୁଣ ଭିତ୍ତି ରହିଛନ୍ତି ତାଙ୍କ ପାଖରେ ଏସବୁ ଆସିବ। ତଥାପି ଦଣ୍ଡଂ ଭଗବାନ ବିଭର୍ତ୍ତି, କିନ୍ତୁ ତଥାପି ପ୍ରଭୁ ଆପଣଙ୍କର ଏସବୁ ନଥିଲେ ମଧ୍ୟ ଜଣେ ଦଣ୍ଡ ଦେଉଛନ୍ତି କ୍ରୋଧର ବଶବର୍ତ୍ତୀ ହୋଇକରି ବା କାମର ବଶବର୍ତ୍ତୀ ଏସବୁ ରହିଛି, କିନ୍ତୁ ଯଦିଓ ଆପଣଙ୍କ ପାଖରେ ଏସବୁ ନାହିଁ କିନ୍ତୁ ଆପଣ ଦଣ୍ଡ ପ୍ରଦାନ କରନ୍ତି, କାହିଁକି ନା ଧର୍ମସ୍ୟ ଗୁପ୍ତେଇ ଖଳନି ଗ୍ରହାୟ, ଧର୍ମକୁ ରକ୍ଷା କରିବା ପାଇଁ ଯେଉଁମାନେ ଅଧର୍ମରେ ରହନ୍ତି ଭଗବାନ ତାଙ୍କୁ ବିନାଶ କରନ୍ତି। ଧର୍ମସ୍ୟ ଗୁପ୍ତେଇ, ଗୁପ୍ତେଇ ଅର୍ଥ ହେଉଛି କ'ଣ, ରକ୍ଷା କରିବେ, ଗୁପ୍ତେଇ ଖଳ ନିଗ୍ରହାୟ, ଯେଉଁମାନେ ଖଳ ବ୍ୟକ୍ତି ଯେଉଁମାନେ ଧର୍ମକୁ ଗ୍ରହଣ କରନ୍ତି ନାହିଁ ସେମାନଙ୍କୁ ଭଗବାନ ନିଗ୍ରହ କରନ୍ତି, ତାଙ୍କୁ ହତ୍ୟା ବା ବିନାଶ କଲେ ମଧ୍ୟ ତାଙ୍କ ପ୍ରତି କିଛି କଠୋରତା ବା ନିଷ୍ଠୁରତା ଆଚରଣ କରନ୍ତି ନାହିଁ, ତାଙ୍କୁ କୃପା କରନ୍ତି, ତାଙ୍କୁ ତାଙ୍କର ଧାମ ଦିଅନ୍ତି, ପ୍ରଦାନ କରନ୍ତି। ତେଣୁ 6 ଶ୍ଳୋକ କହୁଛନ୍ତି, ପିତା ଗୁରୁସ୍ତମ ଜଗତାମଧିଶୋ ଦୂରତ୍ୟ କାଳ ଉପାତ ଦଣ୍ଡ ପିତା ଇତ୍ୟେଚ୍ଛା ତନୁଭି ସମୀହସେ ମାନଂ ବିଦୁମ୍ନନ୍ ଜଗଦୀଶ ମାନିନା। ବହୁତ ସୁନ୍ଦର ଶ୍ଳୋକ, ପ୍ରଭୁ ଯଦି ଭଗବାନ କହିବେ ଧର୍ମ ଗୋପନ ସଂରକ୍ଷଣ ଫଳ ନିଗ୍ରହାଭ୍ୟାମ ପୂର୍ଣ୍ଣସ୍ୟ ପରମେଶ୍ୱରସ୍ୟ ମମ କିଂ ପ୍ରୟୋଜନ, ପୂର୍ବ ଶ୍ଳୋକରେ ଯେଉଁ କହିଲେ ପ୍ରଭୁ ଆପଣ ଦଣ୍ଡ ପ୍ରଦାନ କରନ୍ତି, ଧର୍ମ ସ୍ଥାପନ କରନ୍ତି, ଫଳକୁ ଫଳ ବ୍ୟକ୍ତିମାନଙ୍କୁ ବିନାଶ କରନ୍ତି, ଯଦି ଭଗବାନ କହିବେ ମୋର କ'ଣ ଦରକାର ଏସବୁ କରିବା, ଧର୍ମ ଗୋପନ ଧର୍ମ ସଂରକ୍ଷଣ ଏବଂ ଖଳ ନିଗ୍ରହ ଅଭିଯାନ ପୂର୍ଣ୍ଣ ସେ ମୁଁ ହେଉଛି ପୂର୍ଣ୍ଣ ମୁଁ ହେଉଛି ପରମେଶ୍ୱର ପୂର୍ବରୁ କୁହାଗଲା ନା ପୂର୍ଣ୍ଣ ଆପଣ ସବୁକିଛି ଆପଣଙ୍କ ପାଖରେ ରହିଛି ଭଗବାନ ପୂର୍ଣ୍ଣ ଆପଣ ତାହେଲେ ମୋର କ'ଣ ଦରକାର ଏସବୁ ବା ମୋର କ'ଣ ସେଥିରେ କ'ଣ ଫଳ ପ୍ରାପ୍ତ ହେବି କ'ଣ ଯଦି ଇନ୍ଦ୍ର ଯେଉଁ ପ୍ରାର୍ଥନା କରୁଛନ୍ତି ଭଗବାନ କିଛି କିଛି ନା କିଛି ଚିନ୍ତା କରିବେ ବା ଭଗବାନ କିଛି ନା କିଛି ଭାବିବେ ନା ତେଣୁ ଇନ୍ଦ୍ର ଯେଉଁ ସ୍ତୁତି କରୁଛନ୍ତି ସିଏ ମଧ୍ୟ ତା ଦେହରେ ଚିନ୍ତା କରୁଛନ୍ତି ପରଶ୍ଳୋକ ଯେଉଁ ପାଇବେ ପରସ୍ତୁତିଟି କରିବେ ସେତେବେଳେ ମୁଁ ଯେଉଁ ସ୍ତୁତି କଲି ଏଦ୍ୱାରା ଭଗବାନ କ'ଣ ଚିନ୍ତା କରିବେ ବା କ'ଣ ଭାବିବେ ଏଇଆ ଭାବିପାରନ୍ତି ଆମର କିଛି ତ୍ରୁଟି ରହିଗଲା ବା କିଛି ଆର କିଛି ଆର ଅର୍ଥ ଏଇଟା ଆସିପାରେ ଭଗବାନ ଏଇଟା ଚିନ୍ତା କରିପାରନ୍ତି ତେଣୁ କରି ନେକ୍ସଟ ସ୍ତୁତି କରୁଛନ୍ତି କେଉଁଠି ବହିରୁ ପଢ଼ିକି ଆସିନାହାନ୍ତି ନିଜେ ତାଙ୍କର ଭାବକୁ ବ୍ୟକ୍ତ କରୁଛନ୍ତି ସଙ୍ଗୀତ ମାଧ୍ୟମରେ ବ୍ୟକ୍ତ କରୁଛନ୍ତି ଦେବନାଗରୀ ଦେବତା ସେମାନେ ତାଙ୍କର ଭାଷା ହେଉଛି ଦେବନାଗରୀ ଭାଷା ସଂସ୍କୃତ ଭାଷା ଆମେ ଯଦି ଓଡ଼ିଆରେ ବହୁତ ସହଜରେ କହିଦେଉଛେ ଯେ ଇଂରାଜୀ ଲୋକ ସେ ଓଡ଼ିଆ କହିପାରିବ ନାହିଁ ଆମର ଯେମିତିକି ଓଡ଼ିଆର ଚିଫ୍ ମିନିଷ୍ଟର ମଧ୍ୟ ଓଡ଼ିଆ କହିପାରୁନାହାନ୍ତି ଅନ୍ୟାନ୍ୟ କଥା କ'ଣ କହିବା ତାଙ୍କର ଭାବ ଏଇଭଳି ଭାବରେ ଏଇ ଶ୍ଳୋକଟି କହିଲେ ପ୍ରଭୁ ଆପଣ ହେଉଛନ୍ତି ପିତା ପିତା ଗୁରୁସ୍ତଂ ଜଗତି ଜଗତାମଧୀଶୋ ପ୍ରଭୁ ଆପଣ ପିତା ଏବଂ ଆପଣ ଗୁରୁ ପିତା ଗୁରୁସ୍ତଂ ଜଗତମଧୀଶୋ ପିତେତି ତ୍ୱଂ ପିତା ଜଗତାଂ ଜନକ ପିତା ଆପଣ ପିତା ପିତା କହିଲେ ଜଗତର ଜନକ ଆପଣ ଜଗତର ପିତା ପିତେତି ତ୍ୱଂ ପିତା ଜଗତାଂ ଜନକ ଗୁରୁ କହିଲେ ଉପଦେଷ୍ଟା ଅଧିଶୋ ପିତା ଗୁରୁ ତ୍ୱଂ ଗୁରୁ କହିଲେ ଉପଦେଷ୍ଟା ଶିକ୍ଷା ଦେବେ ଏଇଭଳି ଭାବରେ କର ଏଇଭଳି ଭାବରେ କର ଭାଗବତ ଶୁଣ ଭାଗବତ ସମୟରେ ଯାଇକି ଶୁଅନା ବା ଅନ୍ୟ କଥା ପଢ଼ନା ଭାଗବତ ଶୁଣ ଏ ଗୁରୁଦେବଙ୍କ କଥା ପ୍ରଭୁପାଦଙ୍କ ନିୟମ କିନ୍ତୁ ଆମେ ମାନୁନେ ଆଉ କ'ଣ କହିବା ତେଣୁ ଗୁରୁ ଉପଦେଶ ଦେବେ ଗୁରୁଙ୍କ ଉପଦେଶ ଯଦି ଆମେ ଗ୍ରହଣ ନ କରିବା ତାହେଲେ ଆମେ କ'ଣ ଆମେ ଉଦ୍ଧାର ପାଇବା କେମିତି କ'ଣ ପାଇବା ଗୁରୁ ଯାହା ଉପଦେଶ ଦେବେ ସେ ଅନୁସାରେ କାର୍ଯ୍ୟ କଲେ ହେବ ନା ଆଉ ତେଣୁ ଗୁରୁ ହେଉଛି ଉପଦେଷ୍ଟା ସେ ଉପଦେଶ ପ୍ରଦାନ କରିବେ ଏବଂ ଅଧିଶ କହିଲେ ନିୟନ୍ତା ନିୟନ୍ତା କହିଲେ ନିୟନ୍ତ୍ରଣକାରୀ ତେଣୁ ଇତି ଦଣ୍ଡ ଧାରଣେ ହେତୁ ତ୍ରୟମ୍ ଭଗବାନ ଯେଉଁ ଦଣ୍ଡ ଧାରଣ କରିଛନ୍ତି ତାର କାରଣ ହେଉଛି ତିନୋଟି ପିତା ସିଏ ପିତା ଚାହିଁବେ ପୁତ୍ରର କେମିତି ମଙ୍ଗଳ ହେଉ ସେଥିପାଇଁ ଆବଶ୍ୟକ ପଡ଼ିଲେ ପୁତ୍ର ଯଦି କଥା ନ ଶୁଣିଲା ତାହେଲେ ତାକୁ ଦଣ୍ଡ ପ୍ରଦାନ କରିବେ ସେଭଳି ଗୁରୁ ଗୁରୁ ମଧ୍ୟ ସେଇଭଳି ଭାବରେ ଗୁରୁ କହିବେ ଯଦି ମଙ୍ଗଳ ଆଡ଼ୁ ଉଠିଲନି ତାହେଲେ ତୁମକୁ ଖାଇବ ଏ ଦଣ୍ଡ ପ୍ରଦାନ କରିବେ ପିତା ଗୁରୁସ୍ତମ ଜଗତାମ ଅଧିଶ ନିୟନ୍ତ୍ରଣକାରୀ ସିଏ ଏମିତି ନୁହଁ ଆମେ ଦଣ୍ଡ ପ୍ରଦାନ କରିବା ସିଏ ଆମକୁ ଦଣ୍ଡ ଆମକୁ ପ୍ରଦାନ କରିବେ ନା ଆମେ ଆମର ଅଧୀନରେ ସେମାନେ ରହିଛନ୍ତି ତାଙ୍କର ନାହିଁ ଶକ୍ତି ନାହିଁ ଆମ ବିରୁଦ୍ଧରେ କିଛି କାର୍ଯ୍ୟ କରିବା ପାଇଁ ଇଏ ହେଉଛନ୍ତି ଭଗବାନ ଅଧିଶ ସିଏ ନିୟନ୍ତ୍ରଣକାରୀ ତେଣୁ ଇତି ଦଣ୍ଡ ଧାରଣେ ହେତୁ ତ୍ରୟମ୍ ଦଣ୍ଡ ଧାରଣ ଭଗବାନ ଯେଉଁ ଦଣ୍ଡ ଧାରଣ କରନ୍ତି ଭଗବତ ଗୀତାରେ ଭଗବାନ କହିଲେ ନା ଦଣ୍ଡ ଦଣ୍ଡ ଦମେତାମ ଅସ୍ମି ଦମନକାରୀ ଭିତରେ ମୁଁ ହେଉଛି ଦଣ୍ଡଧାରୀ ଦଣ୍ଡ ଦମେତାମ ଅସ୍ମି ତେଣୁ ଭଗବାନ ଯେଉଁ ଦଣ୍ଡ ଧାରଣ କରନ୍ତି ତାର କାରଣ ହେଉଛି ଏଇ ତିନୋଟି ସେ ହେଉଛନ୍ତି ପିତା କେମିତି ପୁତ୍ରର ମଙ୍ଗଳ ହେବ ସନ୍ତାନର ମଙ୍ଗଳ ହେବ ସେଥିପାଇଁ ସେ ଦଣ୍ଡ ପ୍ରଦାନ କରନ୍ତି ଗୁରୁ ସେ ଉପଦେଶ ପ୍ରଦାନ କରନ୍ତି ଚକ୍ଷୁ ଉନ୍ମୀଳନ କରିବେ ଚକ୍ଷୁକୁ ଆମକୁ ଆମେ ଦର୍ଶନ କରିବା ଚକ୍ଷୁ ମାଧ୍ୟମରେ ଗୁରୁଙ୍କର କୃପାରୁ ଏବଂ ସେ ହେଉଛନ୍ତି ଅଧିଶ ସେ ହେଉଛନ୍ତି ନିୟନ୍ତ୍ରଣକାରୀ ତେଣୁ ଦଣ୍ଡ ତାଙ୍କ ପାଖରେ ରହିବ ସେଥିପାଇଁ ଦଣ୍ଡ ରହିଛି ଜଗତାମ ଅଧିଶୋ ପିତା ଗୁରୁସ୍ତମ ଜଗତାମ ଅଧିଶୋ ଦୂରତେହ କାଳ ଉପାଦ ଦଣ୍ଡ ଦଣ୍ଡଟା ପରେ କୁହାଯାଇଛି ଏ ଯେଉଁ ଆପଣ ଉପାଦ ଦଣ୍ଡ ଆପଣ ଦଣ୍ଡ ପ୍ରଦାନ କରନ୍ତି ଆପଣ କୋଭଳି ଭାବରେ ଦଣ୍ଡ ପ୍ରଦାନ କରନ୍ତି ନା ଦୂରତେହ କାଳ କାଳ ରୂପରେ ଭଗବତ ଗୀତାରେ ଭଗବାନ କହିଲେ କାଳ ସ୍ମୀ ଲୋକ କ୍ଷୁଦ୍ର ପ୍ରବୁଦ୍ଧ ଅର୍ଜୁନ ଭୟ କରିଗଲେ ବିଶ୍ୱରୂପ ଦେଖି ପଚାରିଲେ ପ୍ରଭୁ ଆପଣ କିଏ ମୁଁ ଜାଣିପାରୁନାହିଁ ମୋତେ ଭୟ ହେଉଛି ନା ମୁଁ ହେଉଛି କାଳ ଆଳସ୍ମୀ ଲୋକ କ୍ଷୟକୃତ ପ୍ରବୁଦ୍ଧ, ଲୋକମାନଙ୍କୁ କ୍ଷୟ କରିବା ପାଇଁ, ବିନାଶ କରିବା ପାଇଁ ମୁଁ ଏଠି ରହିଛି। ରୀତି ବିଦ୍ୱାନ ନ ଭବିଷ୍ୟତ ସର୍ବେ ଯିଏ ଅବସ୍ଥା ପ୍ରମୁଖ ଧାର୍ତ୍ତରାଷ୍ଟ୍ରା, ତୁମକୁ ଛାଡ଼ିଦେଲେ ଆଉ ସମସ୍ତେ ମୋର ଦ୍ୱାରା ଏ କାଳ ଦ୍ୱାରା ସମସ୍ତେ ନିହତ ହୋଇସାରିଛନ୍ତି, ହତ୍ୟା ବିନାଶ କାଳ ଦ୍ୱାରା ତାଙ୍କ ସେମାନେ ବିନାଶ ହୋଇଯାଇଛି ତାଙ୍କର। ତେଣୁ ଦୂରତ୍ୟା କାଳ ଉପାଦ ଦଣ୍ଡ, ତେଣୁ ଯଦି ଭଗବାନ କହିବେ ମୁଁ ଦଣ୍ଡ ପ୍ରଦାନ କରୁଛି ତୁମର ଅହିତ ହେଉଛି, ନା ନା ପ୍ରଭୁ ଅହିତ ନୁହଁ, ହିତାୟ ଚେଚ୍ଛା ତନୁଭି ସମୀ ଆସେ, ହିତାୟ ଆମର ହିତ କରିବା ପାଇଁ ଭଗବାନ ଆସିଛନ୍ତି, ହିତାର୍ଥ ଇଚ୍ଛା ଭଗବାନଙ୍କର ଇଚ୍ଛାରେ ଆସିଛନ୍ତି ଭଗବାନ ଆମ ହିତ କରିବା ପାଇଁ, ତନୁଭି ସମୀ ଆସେ, ସେଇଭଳି ଭାବରେ ସେ ଶରୀର ଧାରଣ କରିଛନ୍ତି ଭଗବାନ, ତନୁଭି ସମୀ ଆସେ ପ୍ରଭୁ ମୋ ଭଳି ଯେଉଁମାନେ ଜଗଦୀଶ ମାନିନା, ମୁଁ ନିଜକୁ ଭାବୁଥିଲି ଈଶ୍ୱର ବୋଲି, ଜଗଦୀଶ ମୁଁ ନିୟନ୍ତ୍ରଣକାରୀ ବୋଲି ଭାବୁଥିଲି, ଆମ ଭଳି ଜଗଦୀଶ ମାନିନା ବହୁ ବଚନରେ କୁହାଯାଇଛି, ଏହିଭଳି ଭାବରେ ବହୁତ ଅଛନ୍ତି ଦେବତାମାନେ, ବର୍ଣ୍ଣ କା ପରେ ବର୍ଣ୍ଣ ମଧ୍ୟ ସେ ଅବସ୍ଥା ହେବ। ତେଣୁ ମାନଂ ବିଧୁନ୍ୟାନ ଜଗଦୀଶ, ଆମର ଯେଉଁ ଅଭିମାନ ରହୁଛି, ଆମର ଯେଉଁ ଗର୍ବ ରହୁଛି, ଏଇଟାକୁ ଆପଣ ସଫା କରିଦିଅନ୍ତି, ଏଇଟାକୁ ଆପଣ ଆମକୁ ଆମର ଏ ଯେଉଁ ଯେଉଁ ରହିଛି ଅପବିତ୍ରତା, ଅପବିତ୍ରତାରୁ ଆମକୁ ମୁକ୍ତ କରନ୍ତି, ପବିତ୍ର କରିଦିଅନ୍ତି ଆପଣ ଆମକୁ, ମାନ ବିଧୁନ ଆମକୁ ସଫା କରିଦିଅନ୍ତି, ଆମ ହୃଦୟ ମହିଳାକୁ ସଫା କରିଦିଅନ୍ତି, ଏମିତି ବାହାର ମହିଳାକୁ ସଫା କରୁଛେ, ବିଭିନ୍ନ ସର୍ଫ ଶାମ୍ପୁ ସବୁ ଲଗେଇକିରି, ସାବୁନ ଫାବୁନ ଲଗେଇକିରି ସଫା କରୁଛେ, ଭିତର ମହିଳାଟାକୁ କେମିତି ସଫା କରିବା, ଭଗବାନ ସେଠାରେ ସଫା କର, ମାନ ବିଧୁନ୍ୱାନ ଭଗବାନ ସେଠାରେ ସଫା କରନ୍ତି, ବିଧ୍ୱାନ ବିଧୁନ୍ୱାନ କହିଲେ ବିଶେଷ ଭାବରେ ଧୁନନ୍ତି, ବିଶେଷ ଭାବରେ ସଫା କରିଦିଅନ୍ତି, କିଭଳି ସଫା କରନ୍ତି କି କହିପାରିବେ, ମହାମନ୍ତ୍ର ତ କଲେ କେମିତି ସଫା ହେଲା, ଭଗବତ ଗୀତା ଏ ଭାଗବତମ ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସୁସତାମ ଭଗବାନ, ଯେତେବେଳେ ଆମେ ଭଗବାନ କଥା ଶୁଣୁଛେ, ଶୁଣନ୍ତୁ ଶ୍ରଦ୍ଧାନ୍ୱିତମ, ଯେଉଁମାନେ ଶ୍ରଦ୍ଧାର ସହିତ ଶ୍ରବଣ କରୁଛନ୍ତି, ଯେଉଁମାନେ ନିଦ୍ରା ଯାଇକି ଶୁଣୁଛନ୍ତି ସେମାନେ ନୁହଁ, ଶ୍ରଦ୍ଧାର ସହିତ ଯେଉଁମାନେ ଶ୍ରବଣ କରୁଛନ୍ତି, ଶୁଣନ୍ତୁ ଶ୍ରଦ୍ଧାନ୍ୱିତମ ଗୁଣନ୍ତ ସୋଚେଷ୍ଟିତମ, ଯାହା ଶୁଣିଥିଲେ ସେଇଟାକୁ ସ୍ମରଣ କରିବେ ବା ଗୁଣକୁ ନେଇ କହିବେ, ଗୁଣନ୍ତ ସୋଚେଷ୍ଟ ନିଜ ଚେଷ୍ଟା ଦ୍ୱାରା, ନାତି ଦୀର୍ଘଣ କାଳୀନ ଭଗବାନ ବିଶତେ ହୃଦି, ବେଶୀ ଡେରି ହେବ ନାହିଁ, ଖୁବ୍ ଶୀଘ୍ର ଭଗବାନ ହୃଦୟ ଭିତରେ ପ୍ରବେଶ କରିବେ, କେମିତି ପ୍ରବେଶ କରିବେ ନା ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ, କର୍ଣ୍ଣରନ୍ଧ୍ରେ ଆମେ ଶୁଣୁଛେ ନା, ଯେଉଁ କର୍ଣ୍ଣରନ୍ଧ୍ରେ ଶୁଣୁଛେ ସେଇ କର୍ଣ୍ଣରନ୍ଧ୍ରେ ଭଗବାନଙ୍କର ଯେଉଁ କଥା ଆସୁଛି, ଏ କଥା ମାଧ୍ୟମରେ ଭଗବାନ ଆସୁଛନ୍ତି, ପ୍ରବେଶ କରୁଛନ୍ତି ହୃଦୟ ଭିତରେ, ପ୍ରବିଷ୍ଟ କର୍ଣ୍ଣରନ୍ଧ୍ରେଣ ସ୍ୱାନମ ଭାବ ସରଲୁହମ, ଆମର ଯେଉଁଭଳି ଭାବରେ ଭାବ ରହିଛି ଭଗବାନ ସହିତ, ଯେଉଁ ସମ୍ବନ୍ଧ ରହିଛି, ସେହି ସମ୍ବନ୍ଧରେ ଭଗବାନ ସେହି ରୂପ ଧାରଣ କରନ୍ତି, ସରଲୁହମ ଆମ ହୃଦୟ ପଦ୍ମରେ ଭଗବାନ ଅଧିଷ୍ଠିତ ହୁଅନ୍ତି, ସ୍ୱାନମ ଭାବ ସରଲୁହମ ଧୁନନ୍ତି ଶ୍ୟାମଳମ କୃଷ୍ଣ, ଭଗବାନ ସଫା କରନ୍ତି, ଏଭଳି ଭଗବାନ କେମିତି ସଫା କରନ୍ତି, ପାଉଡ଼ର ଫାଉଡ଼ର କ'ଣ ଲଗାନ୍ତି ନା କ'ଣ କେମିତି ସଫା କରନ୍ତି, କେମିତି ସଫା କରନ୍ତି ଭଗବାନ, ଧୁନନ୍ତି ଶ୍ୟାମଳମ କୃଷ୍ଣ, ଭଗବାନ ଆମର ଯେଉଁ ମହିଳା ସବୁ ରହିଛି ଭିତରେ ସେଇଟାକୁ ସଫା କରନ୍ତି, କେମିତି ସଫା କରନ୍ତି, ହଁ ସବୁବେଳେ ସଫା କେମିତି କରନ୍ତି, ଶ୍ୟାମଳମ କହିଲେ ମଳ ସହିତ, ସବୁ ମଳ ଯାହା ରହିଲା ସବୁ ମଳ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ସଫା କରନ୍ତି କିଭଳି, ଶରୀରସ୍ୟ ଯଥା ଶରତ, ଶରତ ଋତୁରେ ଯେତେବେଳେ ବୃଷ୍ଟି ହୁଏ ସେତେବେଳେ ନଦୀ ପୁଷ୍କରିଣୀ ଇତ୍ୟାଦି ସବୁକିଛି ସ୍ୱଚ୍ଛ ହୋଇଯାଏ, ଜଳ ସ୍ୱଚ୍ଛ ହୋଇଯାଏ, ତାକୁ ସଫା କରିବା ପାଇଁ ଆଉ ଫିଟକିରି ଫିଟକିରି ବା ଯେଉଁ ଆଲମ ଏସବୁ ବ୍ଲିଚିଂ ପାଉଡ଼ର ଏସବୁ ପକାଉଛନ୍ତି, ପ୍ରଭୁପାଦ ମହାରାଜ ବଢ଼ିଆ ସୁନ୍ଦର ଭାଷ୍ୟ ଦେଇଛନ୍ତି ସେ ଶ୍ଳୋକରେ, ଆମର ଯେଉଁ ବୁର୍ଲା ସହରକୁ ଯେଉଁ ପାଣି ଦିଆହେଉଛି ବା ବରଗଡ଼ ସହର ବରଗଡ଼ ସହରକୁ ପାଣି ଦିଆହେଉଛି, ସମ୍ବଲପୁର ସହରକୁ ଯେଉଁ ପାଣି ଦିଆହେଉଛି, ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଉଛି, ଲିମିଟେଡ଼ ଭାବରେ ସଫା କରୁଛନ୍ତି, ଗୋଟେ ଟାଙ୍କିରେ ତାକୁ ପକାଇକି ସଫା କରୁଛନ୍ତି, କିନ୍ତୁ ଏ ସମଗ୍ର ନଦୀକୁ କେମିତି ସଫା ହେବ, ଭଗବାନ ସଫା କରନ୍ତି, ଭଗବାନର ଶକ୍ତି ଏଭଳି ରହିଛି, ଭଗବାନ କିଭଳି ସଫା କରନ୍ତି, ଶରୀରସ୍ୟ ଯଥା ଶରତ, ଶରତ ଋତୁରେ ଯେଉଁ ବୃଷ୍ଟି ହେଲେ ଜଳଟା ସ୍ୱଚ୍ଛ ହୋଇଯାଏ। ତା ପୂର୍ବ ବର୍ଷା ଋତୁରେ ଯେଉଁ ମଇଳା ରହିଥାଏ, ମଇଳା ବୋଳିଆ ପାଣି ରହିଥାଏ, ଶରତ ଋତୁର ବୃଷ୍ଟିରେ ସେଇଟା ସ୍ୱଚ୍ଛ ହୋଇଯାଏ। ଭଗବାନଙ୍କର ଏଭଳି ବ୍ୟବସ୍ଥା, ଭଗବାନ ଏଭଳି ସଫା କରନ୍ତି। ସେମିତି ଆମର ମଧ୍ୟ ଶରୀର ହୃଦୟକୁ ସଫା କରିଦେବେ ସେ ଏଇ କଥା ମାଧ୍ୟମରେ। ଯେଉଁ କଥା ଯେଉଁମାନେ ଶୁଣୁନାହାନ୍ତି ତାଙ୍କର ହୃଦୟ ସଫା ହୋଇପାରିବ ନାହିଁ। ଯେତେ ସେବା କରନ୍ତୁ, ଯାହା କରନ୍ତୁ, ଫୁଲ ଗୁନ୍ଥନ୍ତୁ ବା ଯାହା କରନ୍ତୁ, ଯେତେ ସେବା କରନ୍ତୁ, କିନ୍ତୁ ଭଗବାନ କଥା ଶୁଣୁ ସେ ଭାଗବତ ଆରମ୍ଭରେ କହିଲେ ସୁଧ ଗୋସ୍ୱାମୀ, ତମେ ଯାହା ସେବା କରୁଛ କର, ଧର୍ମ ସନୁଷ୍ଠାନ ପୁଂସାମ ବିଶ୍ୱକ୍ଷାନ କଥା ସୁଧ, ଆମେ ଯେତେ ସେବା କରୁଛୁ କର, ଧର୍ମ ସୁନ୍ଦର ଭାବରେ ଅନୁଷ୍ଠାନ କରୁଛୁ ଆମେ, କିନ୍ତୁ ବିଶ୍ୱକ୍ଷାନ କଥା ସୁଧ ଭଗବାନ କଥା ପ୍ରତି ଯଦି ନୋତ୍ପାଦ ଯଦି ରାତି ଭଗବାନ କଥା ଶୁଣିବାର ଆଗ୍ରହ ଆସିଲା ନାହିଁ, ତାହେଲେ କ'ଣ ହେଲା? ଆମେ ଏତେ ସବୁ ସେବା କଲୁ, ସେ ସେବା କଲୁ ମୂଲ୍ୟ ନାହିଁ, କ'ଣ ମୂଲ୍ୟ ଅଛି ନା ନାହିଁ? ଶ୍ରମ ଏ ହୋଇ କେବଳ ମୂଲ୍ୟ କିଛି ନାହିଁ, ମୂଲ୍ୟ ହେଲେ ହେଇଗଲା, ଏଇଟାକୁ ବୁଝନ୍ତି ନାହିଁ। ଯେ ଶୁଣିନାହାନ୍ତି କଥା ସେ ବୁଝିପାରିବେ ନାହିଁ, ବୁଝିପାରିବେ ତାଙ୍କ ରୋଗ ଭଲ ହେଇ ନାହିଁ, ଜଣ୍ଡିସ ଜଣ୍ଡିସ ରୋଗ ରହିଛି ମାନେ ମିଠା ଆଖୁଟା ଆଖୁ ରସଟା ମିଠା ହେଲେ ମଧ୍ୟ ପିତା ଲାଗିବ, ତେଣୁ ପିତା ମାନେ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ଆସୁନାହିଁ ମାନେ ଆମ ରୋଗ ଅଛି। ଯେ ଭଗବାନ କଥା ଶୁଣିଲେ ରୋଗ ଭଲ ହେବ, ନ ଶୁଣିଲେ କେମିତି ଭଲ ହେବ? ଆଉ ହଜାର ସେବା କରୁନ କ'ଣ ଅଛି, କିଛି ଅସୁବିଧା ନାହିଁ। ଭଗବାନ କଥା ଶୁଣୁନ ମାନେ ସେ ଶ୍ରମ ସବୁକିଛି ବୃଥା ହୋଇଗଲା। ଏଇଟା ଆମେ ମନକୁ କହୁନାହୁଁ, ସୁତ ଗୋସ୍ୱାମୀ କହୁଛନ୍ତି ଭାଗବତମ କଥା ପ୍ରମାଣ ମାମଳମ। ତେଣୁ ଭଗବାନ ଏହିଭଳି ଭାବରେ ମାନମ ବିଦୁନ୍ନମ ଜଗଦୀଶ ମାନିନା, ଇନ୍ଦ୍ର ଆଜି ଭାବୁଥିଲେ ମୁଁ ହେଉଛି ଜଗତୀର ଈଶ୍ୱର, ତ୍ରିଲୋକର ସେ ହେଉଛନ୍ତି ତ୍ରିଲୋକଶ, ତ୍ରିଲୋକର ଈଶ୍ୱର ସେ ତ୍ରିଲୋକେଶ, କିନ୍ତୁ ତାଙ୍କର ଯେଉଁ ଗର୍ବ ହୋଇଥିଲା ସେ ଗର୍ବଟା ଚାଲିଗଲା, ଭଗବାନ ସେ ଗର୍ବଟାକୁ ସଫା କରିଦେଲେ ବା ଗର୍ବଟାକୁ ନଷ୍ଟ କରିଦେଲେ। ବର୍ତ୍ତମାନ ସେ ତାଙ୍କର ଅନୁଭବ କହୁଛନ୍ତି, ଯେଉଁ ଗର୍ବ ହୋଇଥିଲା ଏ ଗର୍ବଟା ଭଗବାନ ନଷ୍ଟ କରିଦେଲେ। ତେଣୁ ତେସୁ ଜଗଦୀଶ ମାନିନା ସ୍ୱପି ମଧ୍ୟ, ଜଗଦୀଶ ମାନିନା ବହୁତ ଅଛନ୍ତି, ଜଗତର ଈଶ୍ୱର ବହୁତ ରହିଛନ୍ତି। ଆପଣମାନେ ମଧ୍ୟ ଆପଣଙ୍କର କିଛି କିଛି ସ୍ପିୟରରେ ଆପଣ କିଛି ନିୟନ୍ତ୍ରଣକାରୀ ରହିଛି, ନିୟନ୍ତ୍ରଣ କ୍ଷମତା ରହିଛି ନାହିଁ କି? ଆପଣ ଗୃହରେ ଆପଣ ଗୃହ ମାଲିକ, ଆମର ମଠରେ ମୁଁ ମଠ ମଠାଧୀଶ ମତେ କରାହେଇଛି, ଆମର କିଛି ନା କିଛି ରହିଛି ନିୟନ୍ତ୍ରଣକାରୀ ରହିଛି, କିନ୍ତୁ ଏହିଭଳି ଭାବରେ ଯେତେ ଅଛନ୍ତି ତେସୁ ଜଗଦୀଶ ମାନିନା ସ୍ୱପି, ଯେଉଁମାନେ ନିଜକୁ ଈଶ୍ୱର ଅଭିମାନ କରନ୍ତି, ଜଗତୀର ଈଶ୍ୱର ବୋଲି ମାନନ୍ତି, ବହୁତ ଲୋକପାଳ ସବୁ ରହିଛନ୍ତି, ବହୁତ ବଡ଼ ବଡ଼ ପୋଷ୍ଟରେ ସେମାନେ ରହିଛନ୍ତି, ବ୍ରହ୍ମା ଶିବ ଇତ୍ୟାଦି ବହୁତ ଉନ୍ନତ ପୋଷ୍ଟରେ ସେମାନେ ରହିଛନ୍ତି, ସେମାନଙ୍କ ମଧ୍ୟରେ ଇନ୍ଦ୍ର କହୁଛନ୍ତି ପ୍ରଭୁ ଅହମ୍ ଅତି ଅଧମ, ମୁଁ ସବୁଠାରୁ ଅଧମ, କାରଣ ତାଙ୍କର ଗର୍ବ ବର୍ତ୍ତମାନ ନଷ୍ଟ ହୋଇଯାଇଛି, ତେଣୁ ବର୍ତ୍ତମାନ ଠିକ୍ କଥାକୁ ବୁଝିପାରୁଛନ୍ତି ସେ ଇନ୍ଦ୍ର, ତେଣୁ ସେ କହୁଛନ୍ତି ପ୍ରଭୁ ମୁଁ ସବୁଠାରୁ ଅଧମ, ତେଣୁକରି ଏ ଶ୍ଳୋକଟି କହୁଛନ୍ତି। କ'ଣ କହିଲେ? ଯେ ମଦ୍ଭିଧାଜ୍ଞା ଜଗଦୀଶ ମାନିନମ୍ ତ୍ୱାଂ ବିକ୍ଷ କାଳେ ଭୟମାଶୁ ତନ୍ମଦମ୍ ହିତ୍ୱାର୍ଯ୍ୟ ମାର୍ଗଂ ପ୍ରବଜନ୍ ଜପସ୍ମୟା ଇହା ଖଳାନାମପି ତେନ ଶାସନମ୍। ଯେ ମଦ୍ଭିଧା ଅଜ୍ଞ ଜଗଦୀଶ ମାନିନମ୍, ମୋ ଭଳି ଅଜ୍ଞ ମୂର୍ଖ କ'ଣ କହିବା, ମୁଁ ଭାବୁଥିଲି ଜଗଦୀଶ ମାନିନ, ମୁଁ ଜଗଦୀଶ ହେଲେ ମଧ୍ୟ ଆପଣଙ୍କ କୃପା କରି ମୋତେ ଦେଇଛନ୍ତି, ସିଏ ମୁଁ ଜଗଦୀଶ ହେଲେ ମୋ ଉପରେ ଆପଣ ରହିଛନ୍ତି, କିନ୍ତୁ ସେଇଟା ମୁଁ ନ ମାନିଲେ ମଧ୍ୟ ଅନ୍ତତଃ ପକ୍ଷେ ମୁଁ ଜାଣିବା କଥା ଆପଣ ହିଁ ମୋତେ ଦେଇଛନ୍ତି, ସିକ୍ୟୁରିଟି ଦେଇଛନ୍ତି, ଏଇଟା ମୁଁ ଭୁଲିଗଲି। ଯେ ମଦ୍ଭିଧା ଅଜ୍ଞ ଜଗଦୀଶ ମାନିନମ୍ ତ୍ୱାଂ ବିକ୍ଷ କାଳେ ଅଭୟ ମାସୁ ତନ୍ ମଦମ୍, ଆପଣଙ୍କୁ ଯେଉଁମାନେ ଦର୍ଶନ କରିବେ ତ୍ୱାଂ ବିକ୍ଷ କାଳେ ଅଭୟ ମାସୁ ତନ୍ ମଦମ୍, ଆପଣ ଦର୍ଶନ କଲେ ସେମାନେ ଅଭୟମ୍ ପ୍ରାପ୍ତ ହେବେ, ଆସୁ ଖୁବ୍ ଶୀଘ୍ର, ତାଙ୍କର ଯେଉଁ ବର୍ତ୍ତମାନ ଭୟ ହୋଇଯାଇଥିଲା ଇନ୍ଦ୍ରଙ୍କର, ସେ ଭୟ ଚାଲିଗଲା, ଅଭୟମ୍ ଆସିଗଲା ତାଙ୍କର। ଭଗବାନ ବହୁତ ନିଜର ଲୋକ, ତେଣୁ ଭଗବାନ ଦେଖିଲେ ଆଉ ଭୟ ଆସିବ ନାହିଁ, ଭଗବାନ ନ ଭୟ ଅଣୁମପି ବୋଲି କୁହାଯାଏ, ଭଗବାନ ଏଭଳି ଯାହାଙ୍କୁ ଦେଖିଲେ ଭଗବାନ ଯେଉଁ ସେମାନେ ଶରଣ ଯିବେ ତାଙ୍କର ଆଉ କୌଣସି ଭୟ ରହିବ ନାହିଁ। ଭଗବାନ ଯେଉଁ ସୁନ୍ଦର ରୂପ, ଭଗବାନଙ୍କର ଯେଉଁ ଆଶ୍ୱସ୍ତିକର ରହିଛି ଯେଉଁ ଭାବରେ ସେ ଆମକୁ ଗ୍ରହଣ କରୁଛନ୍ତି, ଏସବୁ ଦେଖିଲେ ଆମର ଭୟ ଦୂର ହୋଇଯିବ। ଇନ୍ଦ୍ରଙ୍କର ଭୟ ଥିଲା, ଭୟ ଦୂର ହୋଇଗଲା। ତେଣୁ କାଳେ ଅଭୟ ମାସୁ ତନ୍ ମଦମ, ତାଙ୍କର ମଦ ଦୂର ହୋଇଯିବ। ହିତୁଆ ଆର୍ଯ୍ୟ ମାର୍ଗମ, ହିତୁଆ ଏସବୁ ଯେଉଁ ରହିଛି ମଦ ସବୁ ରହିଛି ଏସବୁ ତ୍ୟାଗ କରି ଆର୍ଯ୍ୟ ମାର୍ଗ ସେମାନେ ପ୍ରବଜନ୍ତି, ଅପସ୍ମୟା ଆର୍ଯ୍ୟ ମାର୍ଗ ସେମାନେ ଗ୍ରହଣ କରିବେ, ପ୍ରବଜନ୍ତି କହିଲେ ଅବଲମ୍ବନ କରିବେ, ଅପସ୍ମୟା ତାଙ୍କର ଗର୍ବ ଚାଲିଯିବ। ତେଣୁ ଏହା କଳାନା ଅପିତେ ଅନୁଶାସନ, ପ୍ରଭୁ କଳ ବ୍ୟକ୍ତିମାନଙ୍କ ପାଇଁ ଆପଣ ଯେଉଁ ଦଣ୍ଡ ପ୍ରଦାନ କରୁଛନ୍ତି ବା ଅନୁଶାସନ କରୁଛନ୍ତି, ଯେଉଁ ଶିକ୍ଷା ଦେଉଛନ୍ତି, ଇଏ ତାଙ୍କର ମଙ୍ଗଳ ପାଇଁ କରୁଛନ୍ତି ପ୍ରଭୁ। ତେଣୁ ନନୁ ଗୋବର୍ଦ୍ଧନ ଧାରଣେନ ବ୍ରଜସ୍ୟ ରକ୍ଷାମେବ କାରଣଂ ନ ତୁ ତବ ଦଣ୍ଡମ୍, ତବ ଦଣ୍ଡମ୍ ତୁ ସାମ୍ପ୍ରତମ୍ ଭବିଷ୍ୟତ ମାହୁୟ ସମୀଚୀନ ତୟେବ କାରୟିଷ୍ୟାମି ଇତି ଆଶଙ୍କ୍ୟ ମହାଭୟ ବିଗଳ। ବର୍ତ୍ତମାନ ସିଏ ଯଦି ଭଗବାନ କହେ, ହେ ଇନ୍ଦ୍ର, ମୁଁ ଯେଉଁ ଗୋବର୍ଦ୍ଧନ ଧାରଣ କଲି, ମୁଁ ବ୍ରଜର ବ୍ରଜବାସୀମାନେ ରକ୍ଷା କରିବା ପାଇଁ ଏଇଟା ଧାରଣ କରିଥିଲି, କିନ୍ତୁ ତୁମକୁ ଦଣ୍ଡ ପ୍ରଦାନ କରିବା ପାଇଁ ଏଇଟା ଧରିନଥିଲି, ତୁମକୁ ଦଣ୍ଡ ଦେଇନାହିଁ, ଦେବି ବର୍ତ୍ତମାନ। ବର୍ତ୍ତମାନ ତବ ଦଣ୍ଡ ତୁ ସାମ୍ପ୍ରତ ବୈବସ୍ୱତ ମାହୁୟ, ବୈବସ୍ୱତ ମନୁ ବା ଏମାନେ ସବୁ ଡାକିକିରି ପଚାରିବି କ'ଣ ତାଙ୍କୁ ଦଣ୍ଡ ଦିଆଯିବ। ତୁମେ ମନୁ ସଂହିତା ରହିଛି, ମନୁ ସଂହିତାରେ ସବୁ ବର୍ଣ୍ଣନା କରାଯାଇଛି କି ଦଣ୍ଡ ଦିଆଯିବ, କିଏ କେଉଁଭଳି ଭାବରେ କାର୍ଯ୍ୟ କଲେ କ'ଣ ତା ସବୁ ଦଣ୍ଡର ବ୍ୟବସ୍ଥା ରହିଛି। ମନୁ ସଂହିତା ଆମର ଯେଉଁ ରହିଛି କ୍ରିମିନାଲ ପେନାଲ କୋର୍ଟ ଯେଉଁ ରହିଛି, ଜଜ୍ ମାନେ ଯେଉଁ ଜଜମେଣ୍ଟ ଦେଉଛନ୍ତି, ଯେଉଁ କ୍ରିମିନାଲ ପେନାଲ କୋର୍ଟ, ଏଇଟା କେଉଁଠୁ ଆସିଲା? ଏ ମନୁମାନେ ଏଇଟାକୁ ରଚନା କରି, ମନୁ ସଂହିତା, ମନୁ ହେଉଛି ଭଗବାନ ଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ପରମ୍ପରାରେ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ, ଇମଂ ବିବସତ ଯୋଗମ ଇମଂ ବିବସତ ଯୋଗମ ପ୍ରତ୍ୟବାନ ଅହମ ଅଭ୍ୟମ। ଭଗବତ ଗୀତାର ଜ୍ଞାନ ପ୍ରଥମେ ଭଗବାନ ବିବସ୍ୱାନଙ୍କୁ ଦେଇଥିଲେ, ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ ଦେଇଥିଲେ, ବିବସ୍ୱାନ ମନବେ ପ୍ରାହ, ବିବସ୍ୱାନ ତାଙ୍କର ପୁତ୍ର ବୈବସ୍ୱତ ବର୍ତ୍ତମାନ ଯେଉଁ ମନୁ, ଯେଉଁ ବୈବସ୍ୱତ ମନୁ ତାଙ୍କୁ କହିଥିଲେ। ତେଣୁ ମନୁ ଯେଉଁ ସଂଗୀତା ରଚନା କରିଛନ୍ତି, ସେ ଭଗବାନଙ୍କଠାରୁ ଜ୍ଞାନପ୍ରାପ୍ତ ହୋଇ ସଂଗୀତା ରଚନା କରିଛନ୍ତି, ସେଥିରେ କୌଣସି ଦୋଷ ତ୍ରୁଟି ନାହିଁ। ଆମର କନଷ୍ଟିଟ୍ୟୁସନ୍ ଯେଉଁ ହେଇଛି, ଆଦରେ ବହୁତ ଦୋଷ ତ୍ରୁଟି ରହିଛି, ସେଥିପାଇଁ ଆମେଣ୍ଡମେଣ୍ଟ ଚାଲିଛି। କେତେତମ ଆମେଣ୍ଡମେଣ୍ଟ ହେଲାଣି କନଷ୍ଟିଟ୍ୟୁସନ୍ରେ? 150ରୁ ଉର୍ଦ୍ଧ ହୋଇଗଲାଣି। ତେଣୁ ଏ ଆମେଣ୍ଡମେଣ୍ଟ ହେଉଛି ମାନେ କ'ଣ, ଏଇଟା ଏଇଟା ପୂର୍ଣ୍ଣ ନୁହଁ, ଏଇଟା ଅପୂର୍ଣ୍ଣ, ସେଥିପାଇଁ ତାହେଲେ ପରିବର୍ତ୍ତନ ହେଉଛି। କିନ୍ତୁ ଭଗବତ ଗୀତାରେ ଆମେଣ୍ଡମେଣ୍ଟ ହେଉଛି, 5000 ବର୍ଷ ତଳେ ହେଇଥିଲା, ବର୍ତ୍ତମାନ ଟିକେ ଚେଞ୍ଜ କରିବା, ଯେ ଚେଞ୍ଜ କଲେ ସେଠି ନଷ୍ଟ ହୋଇଯିବ। ଭଗବତ ଗୀତାରେ ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ, ଏବଂ ପରମ୍ପରା ପ୍ରାପ୍ତ ଏବଂ ରାଜସ୍ୱ ବିଧୁ ସକାଳ ନିୟମତା ଯୋଗ ନଷ୍ଟ ପରନ୍ତବ। ପରମ୍ପରାରେ ଯଦି ଆସିଲା, ଯେଉଁ ଜ୍ଞାନ ଆସିଲା, ଆମେ ଯଦି ମନଗଢ଼ା କଥା କହିବା, ତାହେଲେ ସେଇଠି ନଷ୍ଟ ହୋଇଗଲା, ପରମ୍ପରା ନଷ୍ଟ ହୋଇଗଲା। ତେଣୁ ଭଗବାନ ଆଉ ଥରେ ପୁଣି ପରମ୍ପରା ସୃଷ୍ଟି କରିଛନ୍ତି ଅର୍ଜୁନଙ୍କ ମାଧ୍ୟମରେ। ତେଣୁ ଏ ଯେଉଁ ମନୁଙ୍କର ସଂଗୀତା, ମଝିରେ ଆପଣମାନେ ଶୁଣିଥିବେ ନ୍ୟୁଜ୍ରେ ବାହାରିଥିଲା ଯେ ମନୁ ସବୁ ସଂଗୀତା ରଖିଛନ୍ତି, ତା ଦେହରେ ବହୁତ ଭୁଲଭାଲ ଅଛି, ତାକୁ ଆମେ କରେକ୍ସନ୍ କରିବା। ଯେମିତି ରହିଛି ନ ସ୍ତ୍ରୀଣାଙ୍କ ସ୍ୱାତନ୍ତ୍ର୍ୟ ମରତି, ଏଇଟା ବେଶୀ ଡିବେଟେବୁଲ କଥା ହେଉଛି, ଡିବେଟ୍ ହେଉଛି ଆ ଉପରେ, ସ୍ତ୍ରୀ ଲୋକମାନଙ୍କର ସ୍ୱାତନ୍ତ୍ରତା ନାହିଁ ଏଇଟାକୁ କହୁ, ସେତେବେଳେ ନଥିଲା ନା, ଆଉ ବର୍ତ୍ତମାନ ନାହିଁ, ବର୍ତ୍ତମାନ ହୋଇଗଲାଣି ସ୍ୱତନ୍ତ୍ରତା ହୋଇଗଲାଣି। ତେଣୁ ଏଇଟା ପରିବର୍ତ୍ତନ କରିବା, ପରିବର୍ତ୍ତନ କଲେ ସେଇଟା ନଷ୍ଟ ହୋଇଯିବ, ସେମାନେ ଜାଣିନାହାନ୍ତି ସେଇଟା। ଆଉ ସେତେବେଳେ ସ୍ତ୍ରୀ ଲୋକମାନେ କ'ଣ ଗର୍ଭଧାରଣ କରୁଥିଲେ, ବର୍ତ୍ତମାନ ପୁରୁଷ ଲୋକମାନେ କରୁଛନ୍ତି, ଆଉ ସ୍ତ୍ରୀ ଲୋକମାନେ କରୁନାହାନ୍ତି ତା ନୁହଁ। ତେଣୁ ଏ ଯେଉଁ ରହିଛି ବର୍ତ୍ତମାନ ସେ ମନୁ ସଂଗୀତା ରଚନା କରିଛନ୍ତି, ଦଣ୍ଡବିଧାନ କିଭଳି ଭାବରେ କିଭଳି ଲଘୁ ପାପ ପାଇଁ ଲଘୁଦଣ୍ଡ, କ'ଣ ଗୁରୁ ପାପ ପାଇଁ ଗୁରୁଦଣ୍ଡ, ଏସବୁ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇନି ଦ୍ୱିତୀୟ ଅଧ୍ୟାୟରେ? ଏସବୁ ଯମଦୂତଙ୍କର କୁ କହୁଛନ୍ତି ବିଷ୍ଣୁଦୂତମାନେ, କେଉଁ ପାପ ଅନୁସାରେ କିଭଳି ଭାବେ ପ୍ରାୟଶ୍ଚିତ ବା ଦଣ୍ଡ ସବୁ ରହିଛି ବିଧାନ କରାଯାଇଛି। ତେଣୁ ମନୁ ସେଇଟାକୁ ରଚନା କରିଛନ୍ତି, ବୈବସ୍ୱତ ମନୁ ରଚନା କରିଛନ୍ତି। ତେଣୁ ବର୍ତ୍ତମାନ ଭଗବାନ କହିବେ, ମୁଁ ତୁମକୁ କ'ଣ ଦଣ୍ଡ ଦେଲେଣି, ମୁଁ କେବଳ ଗୋବର୍ଦ୍ଧନ ଧାରଣ କରିଥିଲି ବ୍ରଜବାସୀଙ୍କୁ ରକ୍ଷା କରିବା ପାଇଁ, ବର୍ତ୍ତମାନ ତୁମକୁ ଦଣ୍ଡ ଦେବି। ତବ ଦଣ୍ଡନ୍ ତୁ ସାମ୍ପ୍ରତମ ବୈବସ୍ୱତ ମା ହୁଏ, ମୁଁ ବର୍ତ୍ତମାନ ବୈବସ୍ୱତକୁ କହିବି, ତୁମେ ସେ କହିବ କ'ଣ ଏ ପାଇଁ କ'ଣ ଦଣ୍ଡ ରହିଛି, ସମ୍ବିଧାନରେ କ'ଣ ମନୁସଂହିତାରେ କ'ଣ ରହିଛି କୁହ। ସମୀଚୀନ ତୟବ କାର୍ଯ୍ୟ ସ୍ୱାମୀ, ତେଣୁ ଯେଉଁ ଦଣ୍ଡ ରହିଛି ବ୍ୟବସ୍ଥା ରହିଛି ସେଇଟାକୁ ଆମେ କରିବା। ତେଣୁ ଇନ୍ଦ୍ର ଏଇଟା ଚିନ୍ତା କରି ଆଶଙ୍କା କରି, ତେଣୁ ମହାଭୟ ବିହ୍ୱଳ ଆହ, ବର୍ତ୍ତମାନ ବହୁତ ଭୟରେ ଏ ଶ୍ଳୋକଟି କହିବେ। ଆଠ ନମ୍ବର ଶ୍ଳୋକ, ଏବେ ସତ୍ୱଂ ମମେଶ୍ୱର୍ଯ୍ୟମଦ ପ୍ରୋତସ୍ୟ କୃତାଗସ୍ତେ ଅବିଦୁଷ ପ୍ରଭାବଂ କ୍ଷନ୍ତୁଂ ପ୍ରଭୋଧା ହସି ମୂଢ଼ଚେତସୋ ମୈବଂ ପୁନର୍ଭୂମତିରିଶମେ ସତି। ପ୍ରଭୁ ସତ୍ୱଂ ମମେଶ୍ୱର୍ଯ୍ୟ ମଦ ପ୍ରୋତସ୍ୟ, ପ୍ରଭୁ ମୁଁ ଯେଉଁ ମମ ଐଶ୍ୱର୍ଯ୍ୟ ମଦ ଅପୃତସ୍ୟ ମଦପୃତସ୍ୟ, ମୋର ଏତେ ଐଶ୍ୱର୍ଯ୍ୟ ରହିଛି, ଅଳକାପୁର ଐଶ୍ୱର୍ଯ୍ୟ ରହିଛି, ବହୁତ ଐଶ୍ୱର୍ଯ୍ୟ ରହିଛି, ଆମେ ଚିନ୍ତା କରିପାରିବା ନାହିଁ। ଅଷ୍ଟମ ସ୍କନ୍ଧ ପନ୍ଦର ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି, କେତେ ଐଶ୍ୱର୍ଯ୍ୟ ରହିଛି। କିନ୍ତୁ ଏଇ ଏଇ ଗର୍ବ ଦ୍ୱାରା କୃତାଗସ୍ତେ ମୁଁ ଆପଣଙ୍କ ପ୍ରତି ଅପରାଧ କରିଦେଲି, କୃତାଗସ୍ତେ ଅବିଦୁଷ ପ୍ରଭାବଂ, ମୁଁ ଅବିଦୁଷ ମୋର ଜ୍ଞାନ ନଷ୍ଟ ହୋଇଗଲା। ଭଗବତୀ ଭଗବାନ କହିଲେ ନା, ଧାତୁ ବିଷାନ୍ ପୁଂସ ସଙ୍ଗ ସ୍ତ୍ରୀଷୁ ପ୍ରଜାତି ସଂଘାତ ସଂଜାତି କାମ କାମ କ୍ରୋଧ ବିଜାତି କ୍ରୋଧା ଦୁବୁଧ ସମୂହ ସମୂହ ସ୍ମୃତି ବିଭ୍ରମ ସ୍ମୃତି ଭଂସା ବୁଦ୍ଧିନାଶ ବୁଦ୍ଧିନାଶ ପ୍ରଣସ୍ତି, ଏଭଳି ଭାବରେ ବୁଦ୍ଧି ନଷ୍ଟ ହୋଇଯାଇଛି ମୋର ଅବିଦୁଷ। ଆପଣଙ୍କ ପ୍ରଭାବକୁ ମୁଁ ଜାଣିପାରିଲି ନାହିଁ, ପ୍ରଭୁ ମୋତେ ଟିକେ କ୍ଷମା କରନ୍ତୁ, ଏଥରକୁ ଗୋଟିଏ ଥର କ୍ଷମା କରନ୍ତୁ। କ୍ଷନ୍ତୁ ପ୍ରଭୁ ଅଥା ଅହସି ମୂଳତୀ ଏତସ, ମୁଁ ମୂର୍ଖଟା, ଆପଣ କହୁଥିଲେ ମୂର୍ଖ ବୋଲି କହୁଥିଲେ ମୁଁ ମୂର୍ଖ। ପଚିଶ ହଜାର କହିଲେ ନା, ବାଚାଳମ ବାଳିଶମ ଶବ୍ଦ ଅଙ୍ଗମ ପଣ୍ଡିତ ମାନିନ, ମୂର୍ଖ ବୋଲି କହୁଥିଲେ, ବର୍ତ୍ତମାନ ରିଅଲାଇଜେସନ୍ ହେଉଛି ପ୍ରଭୁ ମୁଁ ମୂର୍ଖ, ଆପଣ ମୂର୍ଖ ନୁହନ୍ତି, ଆପଣ ପଣ୍ଡିତ। ମୋତେ ମୋତେ ବର୍ତ୍ତମାନ ମୋତେ କ୍ଷମା କରିବା ପାଇଁ ମୁଁ ଯୋଗ୍ୟ, ମୁଁ ମୂର୍ଖଟା, ମୋତେ କ'ଣ ଦଣ୍ଡ ଦେବେ ଆପଣ? ମୁଁ ସେ ଜାଣିକରି ଯଦି ଭୁଲ କରିଥାନ୍ତି ତାହେଲେ ଆପଣ ଦଣ୍ଡ ଦେଇଥାନ୍ତି, ମୁଁ ଅଜାଣତରେ କରିଛି। ଅଜାଣତରେ କଲେ ଯେ ଦଣ୍ଡ ଏକ୍ସକ୍ୟୁଜ୍ କରିବେ ତା ନୁହଁ, ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍, ଏଇଟା ରହିଛି। ଜଣେ ଯଦି କହିବ ସାର୍ ମୁଁ ଜାଣିନଥିଲି, ମାଇ ଲର୍ଡ଼ ମୁଁ ଜାଣିନଥିଲି ଏଇଟା ଦୋଷ ବୋଲି ମୁଁ କରିଦେଇଛି, ତାହେଲେ ତାକୁ ଦଣ୍ଡ ଦିଆଯିବନି, ତା ନୁହଁ, ଇଗ୍ନୋରାନ୍ସ ଇଜ୍ ନୋ ଏକ୍ସକ୍ୟୁଜ୍। ତମେ ଜାଣିବା କଥା ମନୁଷ୍ୟ ଜୀବନ ପ୍ରାପ୍ତ ହୋଇଛି ମାନେ ଜାଣିବା କଥା ମନୁଷ୍ୟ ଜୀବନର ଉଦ୍ଦେଶ୍ୟ କ'ଣ, ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ପଶୁଭଳି ଜୀବନଯାପନ କରିବା ପାଇଁ ନୁହଁ। ତମେ ମନୁଷ୍ୟ ଜନ୍ମ ତମକୁ ଦେଲି, ମୁଁ ତମକୁ ଦେଲି ବହୁତ ଉନ୍ନତ ଚେତନା ଦେଲି ତମକୁ, ତମ ଜୀବନର ଉଦ୍ଦେଶ୍ୟ ହେଉଛି ଶାସ୍ତ୍ର ସବୁ ତମ ପାଇଁ ରଚନା କରିଛି, ପଶୁପକ୍ଷୀମାନଙ୍କ ପାଇଁ କରାଯାଇ ନାହିଁ, ଏତେ ଶାସ୍ତ୍ର ସବୁ ରହିଛି ଭଗବାନ ପ୍ରଦାନ କରିଛନ୍ତି, ଏଇଟା ମନୁଷ୍ୟମାନଙ୍କ ପାଇଁ କରାହେଇଛି, ପଶୁପକ୍ଷୀ କୀଟପତଙ୍ଗମାନଙ୍କ ପାଇଁ କରାଯାଇ ନାହିଁ, ପଶୁପକ୍ଷୀମାନେ ଏଇଟା ପଢ଼ିବେ ନାହିଁ ବା ଜାଣିବେ ନାହିଁ, ଆମ ପାଇଁ କରାହେଇଛି, ଭଗବାନ ଏସବୁ ବ୍ୟବସ୍ଥା କରିଛନ୍ତି ଆମ ପାଇଁ। ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକି ପଢ଼ିଲେ ନାହିଁ, ଶାସ୍ତ୍ର ଅଧ୍ୟୟନ କଲେ ନାହିଁ, ଆମେ କିଛି ଜାଣିପାରିବୁ ନାହିଁ ପ୍ରଭୁ, ଜାଣିଲେ ସେଥିପାଇଁ କ'ଣ ଇଗ୍ନୋରାନ୍ସ ଇଜ୍ ଏକ୍ସକ୍ୟୁଜ୍, ନୋ ଏକ୍ସକ୍ୟୁଜ୍, ତୁମେ କାହିଁକି ପଢ଼ିବ ନାହିଁ, ସେଥିପାଇଁ ଅଧିକ ଦଣ୍ଡ ଦିଆଯିବ ତୁମକୁ। ତୁମକୁ ମନୁଷ୍ୟ ଜନ୍ମ ଦିଆଯାଇଛି, କାହିଁକି ଶାସ୍ତ୍ର ପଢ଼ିଲ ନାହିଁ, କାହିଁକି ଶାସ୍ତ୍ର ଅଧ୍ୟୟନ କଲ ନାହିଁ? ତେଣୁ ଇଏ କହୁଛନ୍ତି, ଇନ୍ଦ୍ର କହୁଛନ୍ତି, ପ୍ରଭୁ କ୍ଷନ୍ତୁ ପ୍ରଭୁ ଅଥା ଅଳସି ମୂଢ଼ ତେଜସ, ପ୍ରଭୁ ଆପଣ ଆପଣ ମାଲିକ, ଆପଣ ମୋତେ କ୍ଷମା କରନ୍ତୁ ପ୍ରଭୁ। ମୈବଂ ପୁନର୍ଭୂ ମତି ଈଶମେ ସତି, ପ୍ରଭୁ ମୁଁ ଆଉ ଥରେ କାନ ଧରି ଭୁଲ ମାଗୁଛି, ପ୍ରଭୁ କାନ ଧରି ଭୁଲ ମାଗୁଛି, ଆଉ ଥରେ ଭୁଲ କରିବି ନାହିଁ, କାନ ଧରି ଭୁଲ ମାଗୁଛି ନା। ତେଣୁ ସେଇଭଳି ଭାବରେ ଇନ୍ଦ୍ର କାନ ଧରି ଭୁଲ ମାଗୁଛନ୍ତି, ଆମେ ଦେଖିଛେ କେତେଜଣ ମନ୍ଦିରକୁ ଆସିଲେ କାନ ଧରି ଚାପଡ଼ା ମାରିବେ, ଦେଖିଛନ୍ତି ତାର କାରଣ କ'ଣ, ସେ ଗୋଟେ ପରମ୍ପରା, ସେ କାରଣ କ'ଣ ନା, ପ୍ରଭୁ ମୋର ଭୁଲ ହେଇଯାଇଛି, ମୁଁ କାନମଣି ଚାପଡ଼ା ମାରିଦେଲି, ଆଉ ଭଗବତୀ ଭୁଲ କରିବି ନାହିଁ, ମୋତେ ଏଥିରେ କ୍ଷମା ଦିଅନ୍ତୁ। ତେଣୁ ଇନ୍ଦ୍ର ମଧ୍ୟ ସେଇଭଳିଆ କାନ ଧରି ଚାପଡ଼ା ମାରୁଛନ୍ତି, ତେଣୁ ସେ କହୁଛନ୍ତି ମୈବ ପ୍ରଭୁ ମୁଁ ଏଭଳି ଆଉ ଥରେ ଭୁଲ କରିବି ନାହିଁ, ମା ଏବ ସବୁ ଆଉ ଥରେ କେବେ ଭୁଲ ଏଭଳି କରିବି ନାହିଁ, ପୁନର୍ ଆଉ ଥରେ ଭୁଲ ଆଉ ଥରେ ଏଭଳି ମତି ଇସମେ ସତୀ, ମୋର ମତି ଏତେ ଅସତି ହେବ ନାହିଁ, ମୋର ମତି ଅସତି ହୋଇଯାଇଥିଲା, ତେଣୁ ଆପଣଙ୍କୁ ଆପଣ ଯଦି ମୋର ପ୍ରଭୁ ଭୁଲିଗଲି, ଆପଣଙ୍କର ନିଜ ଜନକୁ ହତ୍ୟା କରିବା ପାଇଁ, ଆପଣଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ଉଦ୍ୟତ ହୋଇଥିଲି, ଗାଭୀମାନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହୋଇଥିଲି, ପ୍ରଭୁ ମୋତେ କ୍ଷମା କରିଦେଇଥିଲ, କ୍ଷମା କରନ୍ତୁ, ଆଉ କେବେ ଭୁଲ କରିବି ନାହିଁ, ଭୁଲ ମା ଏବଂ ପୁନର୍ଭୁ ଆଉ କେବେ ଭୁଲ କରିବି ନାହିଁ, କିନ୍ତୁ ପୁଣି କରିବେ ସିଏ, ପୁଣି କରିବେ ସିଏ, ଆମର ଜଣେ ଆଚାର୍ଯ୍ୟ ଟିକାରେ କହୁଛନ୍ତି, ଯୁବ ଗୋସ୍ୱାମୀ ତାଙ୍କ କର୍ମ ସନ୍ଦର୍ଭରେ କହୁଛନ୍ତି, ମା ଏବଂ ପୁନର୍ଭୁ ଇତି ପ୍ରାର୍ଥନା ନାତି ଶୁଦ୍ଧ ଚେତସା, ତାଙ୍କର ଚେତନା ଆହୁରି ଶୁଦ୍ଧ ହେଇନାହିଁ ଇନ୍ଦ୍ରଙ୍କର, କାରଣ କର୍ମ ମିଶ୍ର ଭକ୍ତି ତ ତାଙ୍କର ଶୁଦ୍ଧ ଭକ୍ତ ନୁହନ୍ତି ସେମାନେ, ତାଙ୍କ ହୃଦୟ ଶୁଦ୍ଧ ନୁହଁ, ତେଣୁ ବିହିତେ ଦି ଗେମ୍ ପୁନରପି ପାରିଜାତ ହରଣୀ ଅପରାଧା ପାତ ଦର୍ଶନାଥ, ଆ ପରେ ପୁଣି ଯେତେବେଳେ ଭଗବାନ ଯିବେ ପୁଣି ଭଗବାନ ପ୍ରତି ଅପରାଧ କରିବେ, ଏ ଗୋଟେ ଲୀଳା ଆସିବା ପରେ ବର୍ଣ୍ଣନା କରାଯିବ, ଦଶମ ସ୍କନ୍ଧ 59 ଅଧ୍ୟାୟରେ ଏସବୁ ଆସିବ କଥା, ଯେଉଁ ରହିଥିଲେ ଭୌମାସୁର ନରକାସୁର ସିଏ ହେଉଛନ୍ତି ପୃଥିବୀଦେବୀଙ୍କର ପୁତ୍ର, ଭଗବାନ ଯେତେବେଳେ ବରାହ ରୂପରେ ପୃଥିବୀକୁ ଉତ୍ତରଣ କରିଥିଲେ ସେହି ସମୟରେ ତାଙ୍କର ସେ ପୁତ୍ର ହୋଇଥିଲା ନରକ, ଭଗବାନ ପୁତ୍ର ହେଲେ ମଧ୍ୟ ସେ ଅସୁର ହୋଇଗଲା, ଅସତସଙ୍ଗର ପ୍ରଭାବ ଏଭଳି ରହିଛି, ଭଗବାନ ଦେଖାଉଛନ୍ତି ନିଜର ପୁତ୍ର ହେଲେ ମଧ୍ୟ ସେ ଅସୁର ହୋଇଯାଉଛି, 16,100 ଯେଉଁ ଯେତେ ପୃଥିବୀରେ ଯେତେ ପୃଥିବୀର ବିଶ୍ୱରେ ଯେତେ ସୁନ୍ଦରୀ ଥିଲେ ତାଙ୍କୁ ସବୁ ଆଣିକି ରଖିଥିଲା ଏକାଥରେ ବିବାହ କରିବ ବୋଲି, ଯାହା କରିଥିଲା କରିଥିଲା, ପୁଣି କ'ଣ କଲା ନା ଇନ୍ଦ୍ରଙ୍କର ମା ଯେଉଁ ଅଦିତିଙ୍କର କୁଣ୍ଡଳକୁ ଚୋରି କଲା, ବରୁଣଙ୍କୁ ବରୁଣଙ୍କର ଛତାକୁ ଚୋରି କଲା, ଦେବତାମାନଙ୍କର ଗୋଟେ ରହିଛି ମଣି ପର୍ବତ ତାକୁ ଚୋରି କଲା, ଏଭଳି ଭାବରେ ଯେତେବେଳେ କଲା ସେତେବେଳେ ଇନ୍ଦ୍ର ତାଙ୍କ ମା ଆସିକରି ଭଗବାନ ପାଖରେ ପ୍ରାର୍ଥନା କଲେ, ପ୍ରଭୁ ଆପଣ ଆମକୁ ରକ୍ଷା କରନ୍ତୁ, ଏ ଯେଉଁ ନରକାସୁର ଏଭଳି ଭାବରେ କରୁଛି, ତେଣୁ ଭଗବାନ ଗଲେ ତାଙ୍କର ପତ୍ନୀ ଯେଉଁ ରହିଛନ୍ତି ଜାମ୍ବବତୀଙ୍କୁ ନେଇକି ଗଲେ, ଜାମ୍ବବତୀ ନା କିଏ ସତ୍ୟଭାମା, ସତ୍ୟଭାମା ନେଇକି ଗଲେ, ସତ୍ୟଭାମା ନେଇକି ଗଲେ, ସେ ପୃଥିବୀଙ୍କର ମାନେ ଅବତାର, ତେଣୁ ସତ୍ୟଭାମା ସତ୍ୟଭାମାକୁ ନେଇକି ଗଲେ, ତେଣୁ ବ୍ରହ୍ମାସୁରକୁ ବଧ କଲେ, ବ୍ରହ୍ମାସୁର ବଧ କରି ତାଙ୍କ ପୁଅକୁ ସେ ରାଜ୍ୟ ପ୍ରଦାନ କଲେ, ଏବଂ ସେ 16,100 ଯେଉଁ କନ୍ୟାଙ୍କୁ ରଖିଥିଲେ ସେମାନେ ସବୁ ବିଦା କଲେ, ସେମାନେ ସବୁ ବିବାହ ଭଗବାନ ବିବାହ କଲେ, 16,100 ଆଗରୁ 8 ବିବାହ କରିଥିଲେ, ବର୍ତ୍ତମାନ 16,108 ହୋଇଗଲା, ତେଣୁ ତାଙ୍କଠୁ ସେ ଯେଉଁ ଛତ୍ର ସେ ମଣି ସେ କୁଣ୍ଡଳ ସବୁ ଆଣିକି ନେଇକି ଗଲେ ସ୍ୱର୍ଗକୁ ନେଇକି ଦେଲେ। ଆ ପୂର୍ବରୁ ଗୋଟେ ଘଟଣା ହେଇଥିଲା ଯେ ନାରଦ ମୁନି କେମିତି କ'ଣ ହେଇକିରି ଗୋଟେ ପାରିଜାତ ପୁଷ୍ପ ଦେଇଥିଲେ ଭଗବାନ ଦେଇଥିଲେ, ଭଗବାନ ରୁକ୍ମିଣୀ ତାଙ୍କ ପାଟରାଣୀକୁ ଦେଇଦେଇଥିଲେ, ତେଣୁ ସତ୍ୟଭାମା କହିଲେ, ସତ୍ୟଭାମାଙ୍କର ବେଶୀ ମାନ ହେଲା, କହିଲେ ଆମର ଗୋଟେ ଦରକାର ପାରିଜାତ ପୁଷ୍ପ, ପୁଷ୍ପ ନୁହଁ ଗୋଟେ ଗଛ ଦରକାର, ଏଭଳିଆ ଭାବୁଥିଲେ ଭଗବାନ ସେ ଇଚ୍ଛାଟି ମୋତେ ପୂରଣ କଲେ, ସ୍ୱର୍ଗରେ ଯାଇ ଦେଇକି ଆସିଲା ପରେ ପାରିଜାତ ଦେଖିକରି ଯେଉଁ ସତ୍ୟଭାମାଙ୍କର ପୁଣି ଇଚ୍ଛା ହେଲା, ତେଣୁ ସେ ପାରିଜାତ ତୋଳିକିରି ଆଣିଲେ, ପାରିଜାତ ଗଛଟିକୁ ଆଣିଲେ, କିନ୍ତୁ ସତୀଦେବୀ ଇନ୍ଦ୍ରଙ୍କର ପତ୍ନୀ କହିଲେ ଦେଖ ଏ କୃଷ୍ଣ ତାଙ୍କର ପତ୍ନୀ ପ୍ରତି ଏତେ ଆସକ୍ତ, ଆମର ସ୍ୱର୍ଗର ଗଛକୁ ନେଇଯାଉଛନ୍ତି ସେ, ପୃଥିବୀ ପୃଷ୍ଠରେ ପୃଥିବୀରେ ଏଇଟା ରହିବା କଥା ନୁହଁ, ଏଇଟା ସ୍ୱର୍ଗର ସମ୍ପତ୍ତି, ଏଇଭଳିଆ ଇନ୍ଦ୍ର ସବୁ ପୁଣି ଭୁଲିଗଲେ, ଏଠି କହିଲେ ମା ଏବଂ ପ୍ରଭୁ ଆଉ କେବେ ଭୁଲ କରିବି ନାହିଁ, ପୁଣି ସେଇଟା ଭୁଲିଗଲେ, ପୁଣି ଭଗବାନଙ୍କୁ ବଜ୍ର ଆଘାତ କରିଛନ୍ତି ସେ, ବଜ୍ର ଆଘାତ କରିବା ପୂର୍ବରୁ ଗରୁଡ଼ କ'ଣ କଲେ ତାଙ୍କୁ ଗୋଟିଏ ପକ୍ଷକୁ ଛେଦନ କରି ଫିଙ୍ଗିଦେଲେ, ସେ ବଜ୍ର ସହିତ ସେଇ ପକ୍ଷର ଯେତେବେଳେ ଯୁଦ୍ଧ ଚାଲିଥିଲା ସେତେବେଳେ ଭଗବାନ ଆସି ପହଞ୍ଚିଗଲେ ଦ୍ୱାରକାରେ, ଏଠି କହୁଛନ୍ତି ପ୍ରଭୁ ଆଉ ଏଭଳି ଭୁଲ କେବେ କରିବି ନାହିଁ, କିନ୍ତୁ ପୁଣି କଲେ କାହିଁକି, ଏଠି ଆଚାର୍ଯ୍ୟ ଟିକାରେ କହୁଛନ୍ତି କ୍ରମ ସନ୍ଦର୍ଭରେ ଯୁବ ଗୋସ୍ୱାମୀ କହିଛନ୍ତି ସେ କଥା ଯେ ଏବଂ ପୁନର୍ଭୁ ରୀତି ପ୍ରାର୍ଥନା ନାତି ଶୁଦ୍ଧ ଚେତସ, ତାଙ୍କ ଚେତନା ଶୁଦ୍ଧ ହୋଇନାହିଁ, ହୃଦୟ ଶୁଦ୍ଧ ହୋଇନାହିଁ, ତେଣୁକରି ସେ ପୁଣି ସେ ଭୁଲ କରିବ, ପାରିଜାତ ହରଣେ ଅପରାଧ ପାତ ଦର୍ଶନାର୍ଥ, ପାରିଜାତ ହରଣରେ ପୁଣି ସେ ଭୁଲ ହେବ, ଆମେ ବାରମ୍ବାର ଭୁଲ କରିବା, ମୂଳ ଅଧ ଯିବ ସବୁବେଳେ ଭୁଲ କରିବା, ଯେତେ ଭୁଲ କଲେ ମଧ୍ୟ ଆମେ କେବେ ହେଲେ କହିବା ନାହିଁ ଆମେ ପୂର୍ଣ୍ଣ ଶୁଦ୍ଧ ହୋଇଗଲେ, ଯଦି ସେ ତ୍ରିଗୁଣରୁ ମୁକ୍ତ ନ ହୋଇଛି, ଭଗବାନ ଭକ୍ତ ନ ହୋଇଛି, ସେ ମୁକ୍ତ ଜୀବ ନହେଲେ ସେ ସବୁବେଳେ ବଦ୍ଧ ଜୀବ ଅବସ୍ଥାରେ ବିଭିନ୍ନ ପ୍ରକାର ଦୋଷ କରିବ, ଦୋଷ ତ୍ରୁଟି ସବୁ ରହିବ, ତେଣୁ महान अपराध कथन खंतव्य इति चेत अतः जो भगवान को कहते प्रभु यही तरीका क्षमा कर दूँ आप कभी भूल करेंगे नहीं कि तुम जरूर भूल करेंगे जहाँ भी हो यदि भगवान कहे तुम्हें जो अपराध कर चो बहुत बड़ा अपराध सामान्य अपराध नुह यहाँ कमी क्षमा करा जाए तो संभव नुह दम दंड पाया कथा तेणु दस नंबर श्लोक कहते दस नंबर श्लोक प्रभु नमस्तुभ्यं भगवते पुरुषाय महात्मने वासुदेवाय कृष्णाय सत्वतां पतये नमः। स्वयं भराणा पुनश्च उरुभार जन्मनां बहुनां भाराणां जन्म जेभ्य तेषां अभवाय नाशाय जुष्मत् मच्चरण सेविनां तु भवाय अतो मम तु असवेकित्वात् अत्यंत अपराधिनोपि क्षन्तव्य प्रभु तथापि मु क्षमार योग्य आपण मते क्षमा करिबे ना काहेकि क्षमा करिबा ना स्वयं स्वयं भरणा पुनश्च उरुभार जन्मना प्रभु मु गोटे भार पृथ्वी पर मु गोटे भार एवं उरुभार आहुरी मध्य पृथ्वी पर बहुत भार रही बहुना भाराणा जन्म जेभ्य देशा ये जो आपण आसी भूमि बाहर को कौन अपहन कर बाहर को कौन बाहर हरण करने आसा अभवाय से भार नाश करने आसम मत चरण सेवी ना तु प्रभु आप चरण सेवक प्रभु तु भवाय आप जो मैंने शरण पाद आप जो मैंने शरण जाऊना जो मैंने विनाश करते कि आप शरण रही तेणु आपण मत चरण सेविका तु भवाय आमर कमी मंगल करेंगे आप प्रभु अत मम तु असेविकवात् अत्यंत अपराधन भी क्षंतव्य भाव मुझे चरण सेवक कि कौन से कारण मुझे आप सेवा करना से जो अपराध होगा से आप क्षमा करवा कथा तेणु एक कहते श्लोकटी कहते नमस्तुभ्यं भगवते आपण कौन समस्त नमस्तुभ्यं भगवते पुरुषाय महात्मने वासुदेवाय कृष्णाय सात्वतां पतये नमः। अहो मे मूढचेतस्त्वं यद् अस्माकं प्रार्थनया अस्माकमेव हितार्थाय त्वम् अवतीर्णोऽसि इति पश्यन्नपि अंधो अहम् अभवन्। प्रभु आपणको आपण क्षीर समुद्र शयन करते आमे जाकर आपण को प्रार्थना कलु प्रभु आमको रक्षा करतु हो मे मूढ़ मोर यहाँ मूर्ख ये भाव में होगली भूलीगली सहीटा जद अस्माकं प्रार्थना आम सब जा देवता मैंने सब जा भगवान प्रार्थना करते अस्माकमेव हिता आमर हितपाई आप आभु तुम अवतीर्ण अशी पसन्न भी अंधो अहम अभवन यटा को देखिक देखिपारे ना मुझे अंध हो गली प्रभु संप्रति लब्धदंड प्राप्त चक्षुरव तत्व ते जानामी इत्याह वर्तमान प्रभु आपण दंड प्रदान न कले वर्तमान मोर मान जो अभिमान थिला गर्व थिला से सब दूर हो जाए तेणु वर्तमान मुझे आप तत्व को जानूँ प्राप्त चक्षुर एवं तत्व ते जानामी आप तत्व को जानूँ ना कौन जान ला मो तत्व प्रभु आपण हो भगवते आपण हो भगवान षड़ैश्वर्य पूर्ण आमर किसी ऐश्वर्य आपंटे कि आपण हो ईश्वर 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 परम कृष्ण आम जदि ईश्वर आपण आमर मध्य ईश्वर परम ईश्वर आपण भगवान आप सब ऐश्वर्य आप रही षड़ैश्वर्य पूर्ण आप भगवते पुरुषाय भगवते पुणी आपण हो पुरुषाय पुरुषाय शब्दर मध्य बहुत अर्थ रही मुख्य अर्थ ये आम कह पुरुषाय कहले भगवान होती प्रभुपाद महाराज कहते पुरुष कहले उपभोगकारी पुरुष कहले उपभोगकारी स्त्री हूँ उपभोग्य किंतु आमे भौतिक जगत में पुरुष हो स्त्री हो आमे समस्ते भावते आम हूँ उपभोगकारी ये भगवद गीता 13 अध्याय भगवान सहित कहते पुरुष प्रकृति स्थ ही भुंक्ते प्रकृतिजान गुणान कारण गुणसंगस्य सदस्य ज्योनि जन्मसु। एटि जो मैंने स्त्री लोक हूँ बा पुरुष लोक हूँ समस्त पुरुष अभिमान रही समस्त चाहते उपभोग करने पुरुष प्रकृति स्थ ही भुंक्ते प्रकृतिजान गुणान ये त्रिगुण भितर से त्रिगुण को उपभोग करने चाहती उपभोगकारी हेपी चाहती से मैंने कारण गुण संघर्ष से ही गुण संघर कारण से सत् असत ध्वनि जन्म किए उन्नत लोक जाऊ किए नीच लोक जाऊँ ये भाव जन्म समस्त अभिमान उपभोग कर क्षमता मानने अभिलाष रही पुरुष अभिमान रही कि प्रकृत उपभोगकारी हो भगवान पुरुषाय महात्मने आपण हूँ महात्मा परमात्मा आम हूँ अणुआत्मा आपण हूँ परमात्मा आम आपण अधीन रहा कथा कि आम भूल हो गला प्रभु क्षमा करूँ आम ये तत्व टू जानी आपड़ आपण हूँ पुरुष आपण हूँ उपभोगकारी आपण हूँ महात्मा आपण हूँ परमात्मा आम हूँ अणुआत्मा आपण अधीन आम आपण हूँ वासुदेवाय वासुदेवाय कहले नर श्लोकटा ये गला जो कहली भवा जुष्म चरणा ओ यहाँ मुझे छाड़ गोटे श्लोक रही से कह कौन ये खाप खाऊन कहीं नवम श्लोक जो कहले जे वर्तमान महान अपराध कथम क्षेत्रव्य तुम्हें जो महान अपराध कल मुझे तुमको क्षमा देवी से ये नौ नंबर से कौटी कह दस नंबर कहीदेली नौ नंबर से कहते प्रभु तब अवतारो अयम अधोक्ष देह भुवो भराणाम उर्भार जन्मनाम चमु पतिनाम अवभाय देव भवाय जुष्मा चरणानुवर्तिनाम। प्रभु महान अपराध कथम क्षेत्रव्य आप जब भगवान कहे तुम्हें जो महान अपराध कर केमी क्षमा करी ना ये क्षमा करी कौन यटा ना तब अवतार अयम अधोक्षज इह आपण सहित अधोक्षज आपण जो अवतार नहीं भूवो ये भौतिक जगत को आप भराणा उर्भार जन्मना जो भूमि उपर जो भार हो जाए हरण करने प्रार्थना करूँ चमुपति नाम अभवाय देव चमुपति सेनापति जो मैंने अच्छा से जो मैंने पापर रही अभवाय सब विनाश करेंगे आप प्रभु देव भवाय जुष्म चरणानुवर्ती नाम कि आपण पर जो मैंने चरण अनुवर्ती आप जो मैंने शरण में जापन तक भवाय तांकर मंगल पाई करिवे तांकर विनाश करिवे ना तांकर रक्षा करी प्रोटेक्शन देवे विना परित्राणाय साधुना विनाशस्य दुष्कृताम। तेणु यहीटा विश्वनाथ चकुर ठाकुर यहाँ कही दस नंबर श्लोकर जो रही जो पाठ कले नमस्तुभ्यं भगवते पुरुषाय महात्मने वासुदेवाय कृष्णाय सततां पते नमः यहाँ सुदर्शन क्षमा पयन नमस्करोति प्रभु मत क्षमा करूँ कहीक नमस्कार करुँच भाव में प्रभु क्षमा करूँ प्रभु क्षमा करूँ प्रभु क्षमा करूँ ये भाव में नमस्कार करुँच प्रभु आप नमस्कार कर उद्देश्य प्रभु मत क्षमा करूँ प्रभु आप नमस्कार कर नमस्तुभ्यं भगवते तुभ्यं भगवते कृष्णाय नमः भगवते भगवत किए यदि भगवान कहे किए भगवान कहकर आप प्रभु कृष्ण आप भगवान नमस्तुभ्यं भगवते कृष्णाय नमः प्रभु आपण को नमस्कार करें भगवान बर्तमान मुझे जान ली मुझ भूल मोर पुरुषाय पुरुषाय कह सर्व अंतर्जामिणी सर्व अंतर रही से पुरुष समस्त हृदय रही पुरुष पुरुष बहुत अर्थ रही कहती तेणु एटी विश्वनाथ चक्रवर्ती को नमस्तुभ्यं कि द्वाभ्यां दुईट श्लोक भगवान क्षमा प्रार्थना करेंगे कौन ना उद्धवोक्ते सर्वांश साहित्येन एव अवतीर्णस्य तस्य प्रथमं अंशान् प्रणमति भगवते तीन दुई पचीस गोटे श्लोक अच्छी उद्धवंकर उक्ति रही कारण सीटा सर्वांश साहित्येन एव अवतीर्णस्य तस्य प्रथमं अंशान् प्रणमति भगवते ନମସ୍ତୁଭ୍ୟଂ ଭଗବତେ କହିବାର ଉଦ୍ଦେଶ୍ୟ ହେଉଛି ଯେ ଆପଣ ଯେଉଁ ଆସନ୍ତି ସର୍ବାଂଶ ସୈତ୍ୟନ ଏବ ଅବତୀର୍ଣ୍ଣ ଭଗବାନ ଯେଉଁ ଆସନ୍ତି ଯେତେ ଭଗବାନଙ୍କର ଯେଉଁ ଭାଗବତଙ୍କ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାର ବିଷୟ ବର୍ଣ୍ଣନା କରାଯାଇଛି, ରାମ ନୃସିଂହ ବାମନ ଇତ୍ୟାଦି ଯେତେ ଅବତାର ଅଛନ୍ତି ସମସ୍ତଙ୍କ ସହିତ ଆପଣ ଅବତୀର୍ଣ୍ଣ ହୁଅନ୍ତି। ତେଣୁ ପ୍ରଥମ ଅଂଶାମ ପ୍ରଣମତି, ଅଂଶମାନଙ୍କ ସହିତ ମୁଁ ଆପଣଙ୍କୁ ପ୍ରଣାମ କରୁଛି ଭଗବତୀ, ଏ ପ୍ରଥମ ପ୍ରଣାମ। ନମସ୍ତୁଭ୍ୟଂ ଭଗବତେ ମହାବୈକୁଣ୍ଠନାଥାୟ ପୁରୁଷାୟ, ପୁରୁଷାୟ କହିଲେ ମହାବୈକୁଣ୍ଠନାଥାୟ, କାରଣ ସାଗରରେ ଆପଣ ଯେଉଁ ରହିଛନ୍ତି ବା ବୈକୁଣ୍ଠନାଥ ଯେଉଁ ଆପଣ, ସେ ଆପଣ ସେ ପୁରୁଷ ତିନି ପୁରୁଷ ଅବତାର ରହିଛନ୍ତି, କାରଣ ଦୋସାଇ ବିଷ୍ଣୁ, ଗର୍ଭଦୋଗ ସାଇ ବିଷ୍ଣୁ ଏବଂ କ୍ଷୀରୋଦକ ସାଇ ବିଷ୍ଣୁ, ଏ ପୁରୁଷ ଅବତାର ଭଗବାନଙ୍କର। ସେ ଅଂଶ ଅବତାରକୁ ନମସ୍କାର କଲେ ପୁରୁଷ ଅବତାର ମଧ୍ୟ ନମସ୍କାର କରୁଛନ୍ତି ପୁରୁଷାୟ। ମହତ୍ ସ୍ରଷ୍ଟେ ମହାତ୍ମାନେ ସମଷ୍ଟି ଅନ୍ତର୍ଯ୍ୟାମିଣୀ ଅଂଶାନ, ସମଷ୍ଟି ଅନ୍ତର୍ଯ୍ୟାମିଣୀ ସମସ୍ତଙ୍କ ଅନ୍ତରରେ ରହିଛନ୍ତି ଭଗବାନ ଅନ୍ତର୍ଯ୍ୟାମୀ ମହାତ୍ମା ପରମାତ୍ମା ରୂପେ ରହିଛନ୍ତି। ପ୍ରଭୁ ମୁଁ ଆପଣ ନମସ୍କାର କରୁଛି, ଭଗବାନ ଆପଣଙ୍କୁ ନମସ୍କାର କରୁଛି, ପୁରୁଷ ଆପଣ ନମସ୍କାର କରୁଛି, ମହାତ୍ମା ଆପଣ ନମସ୍କାର କରୁଛି। ବାସୁଦେବାୟ, ବାସୁଦେବାୟ କହିଲେ ଅଂଶାନ ପ୍ରଣମ୍ୟ ଅଂଶୀନ ପ୍ରଣମତି, ଏମାନେ ସବୁ ଅଂଶ, ଭଗବାନ ହେଉଛନ୍ତି ଅଂଶୀ, ଏସବୁ ଅବତାର ସେ ହେଉଛନ୍ତି ଅବତାରୀ, ସେ ହେଉଛନ୍ତି ଅଂଶୀ, ସେ ଅଂଶୀକୁ ପ୍ରଣାମ କରୁଛନ୍ତି କିଭଳି ଭାବରେ ନା ବାସୁଦେବାୟ ଇତି ପିତୃନାମ ଉଲ୍ଲେଖ୍ୟନ, ଆପଣ ହେଉଛନ୍ତି ଅବତାରୀ, ଆପଣ ଅବତାର ନୁହନ୍ତି, ତେଣୁ ଆପଣଙ୍କ ପିତାଙ୍କ ସହିତ ମୁଁ ଆପଣ ନମସ୍କାର କରୁଛି। ବାସୁଦେବାୟ କୃଷ୍ଣାୟ, କୃଷ୍ଣା ଇତି ତନ୍ ନାମ ଉଲ୍ଲେଖ୍ୟନ, ବାସୁଦେବାୟ କହିଲେ ଆପଣ କୃଷ୍ଣ, ବାସୁଦେବାୟ କୃଷ୍ଣାୟ। ସାତୁତାଙ୍କ ପତେ ନ, ସାତୁତାଙ୍କ ପତେ ଇତି ପାର୍ଶ୍ୱଦାନ ଉଲ୍ଲେଖ୍ୟନ, ପାର୍ଶ୍ୱଦମାନଙ୍କ ସହିତ ନମସ୍କାର କରୁଛନ୍ତି। ଆମେ ଯଦି ଇଏ ଗୋଟେ ରହିଛି ନିୟମ ରହିଛି, ଯଦି ମନେକର ଆପଣଙ୍କର ଯେଉଁ ରହିଛି ଆମେ ଗୋଟେ ଭୁଲ କରିଦେଇଛୁ ଆପଣଙ୍କ ପାଖରେ, ହେଲା, ହେଲେ ଆମେ ଯେଉଁ ଯାଇକରି କ୍ଷମା ପ୍ରାର୍ଥନା କରି, ଆମେ ଯେଉଁ ଯିବା କ୍ଷମା ପ୍ରାର୍ଥନା କରି, ଆମେ ଚିନ୍ତା କରିବା ପ୍ରଭୁଙ୍କର କିଏ ପ୍ରିୟ ଅଛି, ପ୍ରଭୁଙ୍କର କିଏ ପ୍ରିୟ ଅଛି ତାକୁ ଧରିକି ଆମେ ଯିବା, ନହେଲେ ତା ସାହାଯ୍ୟ ନେବା, ତା ସାହାଯ୍ୟ ନେଲେ ଯଦି ଆମେ ଯିବା ତାହେଲେ ସେ ଆମକୁ କ୍ଷମା କରିଦେବେ। ହଁ, ଯଦି ସିଧାସଳଖ ଯାଇ ପହଞ୍ଚିବା ସେ କ୍ଷମା ନ କରିପାରନ୍ତି। ଆପଣଙ୍କର ପ୍ରିୟ ବ୍ୟକ୍ତିଙ୍କୁ ଧରିକି ଆମେ ଯେଉଁ ଯିବା, ସେ ପ୍ରିୟ ବ୍ୟକ୍ତି, ହଁ, ଗୋଟେ କଥା ରହିଛି, ଯେତେବେଳେ ଇନ୍ଦ୍ର ଯେତେବେଳେ ଷଷ୍ଠ ସ୍କନ୍ଦରେ ଆସିବ, ଇନ୍ଦ୍ର ଏଇଭଳି ଭାବରେ ଅନେକ ଭୁଲ କରୁଛନ୍ତି, ଷଷ୍ଠ ସ୍କନ୍ଦରେ ଆସିବ ସେ କଥା, ଇନ୍ଦ୍ର ଏତେ ତାଙ୍କର ରହିଥିଲା ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ଆସିଥିଲା ଅଳକାପୁରରେ, ବହୁତ ଐଶ୍ୱର୍ଯ୍ୟ ରହିଛନ୍ତି, ଅପ୍ସରାମାନେ ନୃତ୍ୟ କରୁଛନ୍ତି, ବାଦ୍ୟ ଗୀତ ଅପ୍ସରାମାନେ ନୃତ୍ୟ କରୁଛନ୍ତି, କିଏ କୀର୍ତ୍ତନ କରୁଛନ୍ତି, ଏସବୁ ଗୀତ ଚାଲିଛି ସବୁ, ଏସବୁ ବହୁଗ୍ର ସାମଗ୍ରୀ ସବୁ ରହିଛି ସେଠି ଚାଲିଛି। ସେହି ସମୟରେ ଆସି ପହଞ୍ଚିଗଲେ ଗୁରୁଦେବ, କିଏ ବୃହସ୍ପତି ଆସି ପହଞ୍ଚିଗଲେ, ଇନ୍ଦ୍ର କହିଲେ କେତେ ଆଉ ସବୁବେଳେ ପ୍ରଣାମ କରିବା, କହିବା ଉଠିଲେ ନାହିଁ, ଆସନରୁ ଉଠିଲେ ନାହିଁ। ତେଣୁ ବୃହସ୍ପତି ଜାଣିପାରିଲେ ଇନ୍ଦ୍ରଙ୍କର ବର୍ତ୍ତମାନ ଗର୍ବ ଆସିଲେ, ତେଣୁ ସେ ପଳେଇଗଲେ। ତେଣୁ ଯେତେବେଳେ ଚାଲିଗଲେ ଗୁରୁଦେବ, ସେତେବେଳେ ତାଙ୍କର ବୁଦ୍ଧି ଆସିଲା, ଆରେ ମୋର ଭୁଲ ହେଇଗଲା, ଐଶ୍ୱର୍ଯ୍ୟ ସେଥିପାଇଁ କୁହାଯାଏ ଭୋଗ ଐଶ୍ୱର୍ଯ୍ୟ ପ୍ରସକ୍ତା ନାମ ତୟା ଅପହୃତ ଚେତସାମ, ବ୍ୟବସାୟାତ୍ମକ ବୁଦ୍ଧି ସମାଧୌ ନ ବିଧିୟତେ, ଯଦି ଆପଣଙ୍କର ବହୁତ ଉପଭୋଗ ରହିଛି, ଐଶ୍ୱର୍ଯ୍ୟ ସବୁ ରହିଛି, ଆପଣଙ୍କର ମନଟା ସ୍ଥିର ହୋଇପାରିବ ନାହିଁ, ଚଞ୍ଚଳ ହୋଇଯିବ, ଏ ଐଶ୍ୱର୍ଯ୍ୟର ଏସବୁ ରହିଛି ପ୍ରଭାବ ରହିଛି। ତେଣୁ ଯାହା ହେଉ, ତାପରେ ତାଙ୍କର ଭୁଲ ବୁଝିପାରିଲେ, ତେଣୁ ଗଲେ ତାଙ୍କର ଆଶ୍ରମକୁ ଗଲେ, ତାଙ୍କର ଗୃହକୁ ଗଲେ, ତାଙ୍କ ଫ୍ଲାଟକୁ ଗଲାବେଳେ ଦେଖିଲା ବେଳକୁ ନାହାନ୍ତି, ସିଏ ନାହାନ୍ତି, ତାଙ୍କ ପତ୍ନୀ କହିଲେ ନାହିଁ ଏଇଠି ଆସିନାହାନ୍ତି। ତେଣୁ କୁଆଡ଼େ ଗଲେ କୁଆଡ଼େ ଗଲେ, ସବୁ ଦେବତାମାନେ ଖୋଜିଲେ, କେହି ପାଇଲେ ନାହିଁ, ଅଦୃଶ୍ୟ ହୋଇଗଲେ ବୃହସ୍ପତି। ତେଣୁ ବ୍ରହ୍ମାଙ୍କୁ ଗଲେ, ଏ କଥା ଜାଣିଗଲେ ଅସୁରମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ଜାଣିଗଲେ, ଅସୁରମାନଙ୍କୁ ସେ ପଠାଇଦେଲେ, ଯାଅ ଏବେ ଦେବତାମାନଙ୍କର ଗୁରୁ ନାହାନ୍ତି, ତୁମେ ତାକୁ ଯାଇକି ଜୟ କର, ତାଙ୍କୁ ପରାଜୟ କର, ପରାଜୟ ପରାସ୍ତ ହୋଇଗଲେ ଯାଇକି ପୁଣି ବ୍ରହ୍ମାଙ୍କୁ ଗଲେ, ବ୍ରହ୍ମା କହିଲେ ଏଭଳି ପୁଣି ତୁମେ ଭୁଲ କଲ, ସବୁବେଳେ ବାରମ୍ବାର ଭୁଲ କରୁଛ ଇନ୍ଦ୍ର, ଠିକ୍ ଅଛି ତୁମେ ଯାଅ। ତାଙ୍କର ଭାଇ ଇନ୍ଦ୍ରଙ୍କର ଜଣେ ଭାଇ ହେଉଛନ୍ତି ତୋଷ୍ଟା, ସେମାନେ ବାର ଭାଇ, ବାର ଭାଇ ଆଖଡ଼ା ଚାଲିଛି ତାଙ୍କର, କହିଲେ ତୋଷ୍ଟାଙ୍କର ପୁଅ ହେଉଛନ୍ତି ବିଶ୍ୱରୂପ, ତାଙ୍କୁ କହିବ ସେ ତୁମ ଗୁରୁ ହେବେ, ତାଙ୍କର କିଛି ଦୋଷ ଅଛି କିନ୍ତୁ ସେଇଟା ତୁମେ ଧରିବ ନାହିଁ, ତାଙ୍କ ଗୁଣଟାକୁ ଦେଖିବ। ତେଣୁ ସେ ଗଲେ ବିଶ୍ୱରୂପଙ୍କ ପାଖକୁ ଗଲେ, ଚାଚା ଆସୁଛନ୍ତି, ବଡ଼ ଭାଇ କ'ଣ କକା ଆସୁଛନ୍ତି, ତେଣୁ ସେ ବାଧ୍ୟ ହୋଇକି ତାଙ୍କ କଥାକୁ ମାନିଲେ। ତାଙ୍କର କ'ଣ ହେଲେ, ତାଙ୍କର ଗୁରୁ ହେଲେ ବା ତାଙ୍କର ପୁରୋହିତ ହେଲେ। ତେଣୁ ଏଭଳି ମନ୍ତ୍ର ଦେଲେ, ଯେଉଁ କୁହାଯାଏ କି ମନ୍ତ୍ର ସେଇଟା, ନାରାୟଣ କବଚ, ନାରାୟଣ କବଚ ଦେଲେ। ନାରାୟଣ କବଚର ମହାତ୍ମା ରହିଛି, ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେ ମହାତ୍ମା ରହିଛି ନାରାୟଣ କବଚର। ତେଣୁ ସେ ନାରାୟଣ କବଚ ପ୍ରାପ୍ତ ହୋଇକରି ଇନ୍ଦ୍ର ପୁଣି ଅସୁରମାନଙ୍କ ବିରୁଦ୍ଧରେ ଜିତିଗଲେ, ଇନ୍ଦ୍ର ଅସୁରମାନଙ୍କ ବିରୁଦ୍ଧରେ ଜିତିଗଲେ, ପୁଣି ସ୍ୱର୍ଗ ରାଜ୍ୟ ପ୍ରାପ୍ତ ହୋଇଗଲେ। ପୁଣି ସେ କ'ଣ କଲେ ନା, ଯେତେବେଳେ ଦେଖିଲେ ଇଏ ଯେଉଁ ଗୁରୁ ହୋଇଛନ୍ତି ବିଶ୍ୱରୂପ, ସେ ବିଶ୍ୱରୂପ ତାଙ୍କ ପିତା ହେଉଛନ୍ତି ତୋଷ୍ଟା ଦେବତା, ମା ହେଉଛନ୍ତି କ'ଣ ଅସୁର, ତେଣୁ ସେ ଅସୁରମାନଙ୍କୁ ସାକ୍ଷାତରେ ଯଜ୍ଞ ଆହୁତି ପ୍ରଦାନ କରୁଥିଲେ, ଅସୁରମାନଙ୍କୁ ଗୋପନରେ ଆହୁତି ପ୍ରଦାନ କରୁଥିଲେ। ଯେତେବେଳେ ଦେଖିଥିଲେ ଇନ୍ଦ୍ର, ତାଙ୍କ ବେକ କାଟିଦେଲେ, ସୁର କାଟିଦେଲେ, ପୁଣି ଭୁଲ କଲେ। ତେଣୁ ତୋଷ୍ଟା ଗୋଟେ ଯଜ୍ଞ କଲେ, କ'ଣ ସେ ଯଜ୍ଞ ନା, ଇନ୍ଦ୍ର ଶତ୍ରୁ ବିବର୍ଦ୍ଧ, ଇନ୍ଦ୍ରକୁ ହତ୍ୟା କରିବେ। ଏଭଳି ଗୋଟେ ପୁତ୍ର, ଏଇଭଳି ଗୋଟେ ଯଜ୍ଞରୁ ବାହାରିଲେ ଶକ୍ତି, ସିଏ ହେଉଛନ୍ତି କିଏ, ଋତ୍ରାସୁର, ଋତ୍ରାସୁର ବାହାରେ ଋତ୍ରା ଏଭଳି ଭାବରେ ଆବୃତ କରିଦେଲେ ସମଗ୍ର ବିଶ୍ୱକୁ, ସବୁ ଆବୃତ ହେଇଗଲେ, ସେ ତାଙ୍କ ନାଁ ହେଇଗଲା ଋତ୍ରାସୁର। ସବୁ ଦେବତାମାନେ ଆସି ତାଙ୍କର ସମସ୍ତ ଯେଉଁ ଅସ୍ତ୍ର ଅଛି ପ୍ରୟୋଗ କଲେ, ସବୁ ଋତ୍ରାସୁର ସବୁ ଧରିକି ବିଳିଦେଲେ, ଆଉ ତାଙ୍କର ଅସ୍ତ୍ର କିଛି ରହିଲା ନାହିଁ। ତେଣୁ ଭଗବାନ ପ୍ରାର୍ଥନା କଲେ, ଭଗବାନ କହିଲେ ତୁମେ ଯାଅ, ଯେଉଁ ରହିଛନ୍ତି ଦଧିଚି ତାଙ୍କୁ ମାଗିବ ତାଙ୍କର ଅସ୍ଥି, ତାଙ୍କ ଅସ୍ଥିରେ ତୁମେ ତିଆରି କରିବ ବଜ୍ର, ସେଇ ବଜ୍ରରେ ସେ ମୃତ୍ୟୁବରଣ କରିବ। ତେଣୁ ଦଧିଚି ପାଖକୁ ଯିବା ପାଇଁ ତାଙ୍କର ଭୟ ଲାଗିଲା, କାହିଁକି ନା ଦଧିଚି ପାଖରେ ସେ ଅପରାଧ କରିଦେଇଥିଲେ। ଦଧିଚି ପାଖକୁ ଥରେ ଯାଇଥିଲେ ଅଶ୍ୱିନୀ କୁମାର, ଅଶ୍ୱିନୀ କୁମାର ଯାଇଥିଲେ ବ୍ରହ୍ମଜ୍ଞାନ ପ୍ରାପ୍ତ ହେବା ପାଇଁ। ଆମର ଏଠି ଡାକ୍ତରମାନଙ୍କୁ ଯେଉଁ ସମ୍ମାନ ଦିଆଯାଉଛି, ସ୍ୱର୍ଗ ଲୋକରେ ସେ ସମ୍ମାନ ନାହିଁ, ତାଙ୍କୁ ନିକୃଷ୍ଟ ସରସମାନ ସେବକ, ଶୁଦ୍ର ଭଳି ତାଙ୍କୁ ଜ୍ଞାନ କରାଯାଏ। ଅଶ୍ୱିନୀ କୁମାର ଏତେ ଏକ୍ସପର୍ଟ, ଚବନ ଋଷି ଜଣେ ଥିଲେ, ବୃଦ୍ଧ ଥିଲେ, ଆମର ଗୌରମୋହନ ପ୍ରଭୁଠୁ ଆହୁରି ଅଧିକ ବୃଦ୍ଧ ଥିଲେ ସିଏ, କିନ୍ତୁ ତାଙ୍କୁ ଯୁବକ କରିଦେଲେ। ଆମ ଯୁବକ କିଏ ଅଛନ୍ତି, ଅଧିତ ଯୁବକ ଏଭଳି କରିଦେଲେ, ଗୌରମୋହନ ପ୍ରଭୁ ଚାହୁଁଛନ୍ତି ଯୁବକ ହେବା ପାଇଁ, ଚବନ ପ୍ରାସ ଖାଆନ୍ତୁ। ତେଣୁ ଯାହା ହଉ, ଏଭଳି ଯେଉଁ କହିଦେଲେ, ସେଇ ଯେଉଁ ରହିଛନ୍ତି ଅଶ୍ୱିନୀ କୁମାର, ସେମାନେ ଦୁଇ ଭାଇ, ଜାଣ ଭାଇ, ତାଙ୍କର ଦୁଇ ପୁତ୍ର ହେଉଛନ୍ତି ଇଏ ସହଦେବ ମଣି, ସହଦେବ ଏବଂ କିଏ ନକୁଳ ସହଦେବ, ଯାହା ହଉ ସେ ଯେଉଁ କରିଦେଲେ, ସେ ଯାଇଥିଲେ ବ୍ରହ୍ମଜ୍ଞାନ ପ୍ରାପ୍ତ ହେବା ପାଇଁ ଦଧିଚି ପାଖକୁ। କିନ୍ତୁ ଇନ୍ଦ୍ର ଯେତେବେଳେ ଜାଣିଲେ ଏମାନେ ସବୁ ଶୂଦ୍ର, ଏମାନେ ବ୍ରହ୍ମଜ୍ଞାନ ପ୍ରାପ୍ତ ହେବେ, ମନା କରିଦେଲେ, ଦଧିଚିକୁ ମନା କରି ତୁମେ ଦେଇପାରିବ ନାହିଁ, ଏଭଳିଆ ମନା କରିଦେଇ ଆସିଲେ। କିନ୍ତୁ ଦଧିଚି ଜବାବ ଦେଇଦେଇଛନ୍ତି, ତେଣୁ ଦେଲେ ଜ୍ଞାନ ଦେଲେ, ସେ କହିଲେ ଏମିତି ମୁଁ ତୁମକୁ ଜ୍ଞାନ ଦେବାକୁ ଶୁଣିଲେ, ଇନ୍ଦ୍ର ମୋତେ ମନା କରିଛନ୍ତି, ନା କିଛି ଅସୁବିଧା ନାହିଁ, ଆପଣ ଜ୍ଞାନ ଦିଅନ୍ତୁ। ଏହି କ'ଣ ତାଙ୍କ ମସ୍ତକୁ କାଟିଦେଇକରି ସେମାନେ ସବୁ ଏକ୍ସପର୍ଟ ସର୍ଜନ, ଏକ୍ସପର୍ଟ ସର୍ଜନ, ଆମର ପୃଥିବୀରେ ସେସବୁ ସର୍ଜରୀ ହେଇନି ଏପର୍ଯ୍ୟନ୍ତ, ସବୁ ଠିକ୍ଠାକ୍ କରିଦେବେ। ବେକୁ କାଟିଦେଲେ, ରଖିଦେଲେ, ଅଲଗା ରଖିଦେଲେ ଫ୍ରିଜ୍ରେ, ଏବଂ ଆଉ ଗୋଟେ ଘୋଡ଼ାର ମୁଣ୍ଡ ଲଗାଇଦେଲେ, ତେଣୁ ଅଶ୍ୱଶିରା ବୋଲି ତାଙ୍କୁ କୁହାଯାଏ। ଇନ୍ଦ୍ର ଯେତେବେଳେ ଜାଣିଲେ ମୋର ନିବାରଣ ସତ୍ତ୍ୱେ ଦଧିଚି ପୁଣି ଜ୍ଞାନ ଦେଉଛନ୍ତି ବ୍ରହ୍ମଜ୍ଞାନ, ତେଣୁ ଆସିଲେ ସାଙ୍ଗେ ସାଙ୍ଗେ ବେକୁ କାଟିଦେଲେ, କହିଲେ ମୋତେ ଲୁଚାଇବା ପାଇଁ ଗୋଟେ ମୁଖା ଲାଗିଛି, ଅଶ୍ୱର ମୁଖା ଧାରଣ କରିଛନ୍ତି, କହି ବେକୁ କାଟିଦେଇ ପଳେଇଗଲେ। ତାପରେ ଅଶ୍ୱିନୀ କୁମାର ତାଙ୍କର ପୁଣି ଅରିଜିନାଲ ବସ୍ତୁକୁ ରଖିଦେଲେ। ତେଣୁ ଇନ୍ଦ୍ର ତାଙ୍କ ପାଖକୁ ଯିବା ପାଇଁ ଭୟ କରୁଥିଲେ ଦଧିଚିଙ୍କ ପାଇଁ, ତେଣୁ ଭଗବାନ କହିଲେ ଠିକ୍ ଅଛି, ତୁମେ ଅଶ୍ୱିନୀ କୁମାର ନେଇକି ଯାଅ, ସେ ତୁମ କଥା ଶୁଣିବେ। ତେଣୁ ଅଶ୍ୱିନୀ କୁମାରକୁ ନେଇକରି ଗଲେ। ଆମେ ଏଇ ଯେଉଁ ଗପଟି କହିଲେ ଆପଣଙ୍କୁ, ଏ ଯେଉଁ ଉଦାହରଣ ଦେଲେ, କ'ଣ ପାଇଁ ଦେଲେ, କାର ମାନେ ଅଛି କି କହିପାରିବେ? ଯେଉଁ ଇନ୍ଦ୍ର ଯେଉଁ ସ୍ତୁତି କରୁଛନ୍ତି ଭଗବାନଙ୍କୁ, ତାଙ୍କ ନିଜ ଜନକ ସହିତ ସ୍ତୁତି କରୁଛନ୍ତି, ଯାହାହେଲେ ସେ ଆମ ଉପରେ ପ୍ରୀତ ହେବେ। ବାସୁଦେବାୟ କୃଷ୍ଣାୟ, ତାଙ୍କ ପିତାଙ୍କୁ କରିକି ପିତାଙ୍କ ନାମ ନେଇକି ପ୍ରଣାମ କରୁଛନ୍ତି, ବାସୁଦେବାୟ କୃଷ୍ଣାୟ, ତେଣୁ ପିତାଙ୍କ ନାମ ଶୁଣିଲେ ଆଉ ଠିକ୍ ଅଛି। ବା ସାତତାଙ୍କ ପତେ ନେ, ତାଙ୍କ ଭକ୍ତମାନଙ୍କର ନାମ ଶୁଣିଲେ ଠିକ୍ ଅଛି, ତାକୁ କ୍ଷମା କରିବେ। ଏଇଭଳି ଭାବରେ କ୍ଷମା ପ୍ରାର୍ଥନା କରୁଛନ୍ତି, ଦୁଇଟି ଶ୍ଳୋକରେ କ୍ଷମା ପ୍ରାର୍ଥନା କରୁଛନ୍ତି। ଆମର ସମୟ ହୋଇଯାଇଛି, ଆସନ୍ତାକାଲି 11 ଶ୍ଳୋକ କଥା ଆରମ୍ଭ କରିବା। ଆଉ ଦୁଇ ଦିନ ରହିଲା ଆମର କଥା, ଏଇ ଦୁଇ ଦିନରେ 11-28 ଏଇ ଯେଉଁ 18 ଶ୍ଳୋକ ରହିଛି ଆମେ ସାରିବା। ଆମେ ତାପରେ ଯିବା ଗୋବର୍ଦ୍ଧନ ଦର୍ଶନ କରିବା ପାଇଁ। ଗୋବର୍ଦ୍ଧନ ଧାରଣ ଲୀଳା ହେଲା, ଗୋବର୍ଦ୍ଧନ କୃପା ହେଲା, ତେଣୁ ଆମେ ଯିବା ଗୋବର୍ଦ୍ଧନ ଦର୍ଶନ କରିବା। ଆମର କଥା କହିଟି ବିଶ୍ରାମ ଦେବା ପୂର୍ବରୁ ପଚାରିବା, ଆଉ କାହାର କିଛି ପ୍ରଶ୍ନ ଅଛି? ମୁଁ ତ ପ୍ରଶ୍ନ ପଚାରି ଦେଇଛି, ଆଉ କାହାର ନାହିଁ ପ୍ରଶ୍ନ କିଛି ଅଛି? ଆପଣ ଗୋବର୍ଦ୍ଧନ ଦର୍ଶନ କରୁଛନ୍ତି ଏଇଠି ପରା? ଆପଣ ଏଇଠି ଦର୍ଶନ ଗୋବର୍ଦ୍ଧନ ରଖୁଛନ୍ତି, ଗୁରୁଦେବ ରଖୁଛନ୍ତି, ଗୁରୁଦେବ ବ୍ୟବସ୍ଥା କରିଛନ୍ତି ଏଠି, ଗୋବର୍ଦ୍ଧନ ରହିଛନ୍ତି ଏଠି, ରାଧାକୁଣ୍ଡ ଶ୍ୟାମକୁଣ୍ଡ ରହିଛନ୍ତି, ଯମୁନା ନଦୀ ରହିଛି, ଏଠି ସବୁ ପ୍ରକାର ବୃନ୍ଦାବନ ପରିବେଶ କରିଛନ୍ତି ଗୋବର୍ଦ୍ଧନ ଗୁରୁଦେବ କୃପାରୁ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ନିଦାଇ ଗୌର ପ୍ରେମାନନ୍ଦେ।